ॐ नमो भगवते वासुदेवाय। श्रीमद् भगवद गीता द्वितीय अध्याय 54 श्लोक मैंने पाठ करथले। अर्जुन निष्काम कर्म योग तार जो विधि बा नियम को श्रवण कला परे निष्काम कर्म योग जना कले तार कर्म फल प्रति आसक्ति रहिबनी, कर्म करिवे किंतु तार फल प्रति आसक्ति रहिबो नाही, फलस्वरूप तार चित्त स्थिर हो, बुद्धि स्थिर हो, जो गोटे सुख दुखरे लाभ क्षेत्र गोटे व्यक्ति सब सुखरे से उत्फुल्लित होची, दुखरे भांगी पड़ुची। निष्काम कर्म योग जो मैंने करती से मैंने भल मंद सुख दुख लाभ क्षति ऊर्ध को से मैंने जाती, चित्त शुद्धि हुए, ज्ञान स्तर को जाती, कर्म बंधन से मैंने पढ़ती ना। तेणु अर्जुन जो सब श्रवण कले आत्मतत्वित हमें जी स्थिर न हो पारे से आत्मतत्व जापर भजन कर जीवन केवे जे आम गति सब सामान र सर ठीक नुहे, उत्थान पतन सब रही जगतर सब हूँ सृष्टि स्थिति आउ प्रलय स्थायित्व किसी ना सब क्षय हो जो अवक्षय जो सब नष्ट आम बहुत किसी जदि चिंता करिया विचार करिया सब चेंजेबुल गोटे जिनस के स्थिर भाव रही पारे ना स्वर रहिबो ना कर्म रहिबो ना स्वभाव रहिबो ना बुद्धि रहिबो क्योंटा स्थिर रही पारे केते बुद्धिमान लोक लक्ष लक्ष लोक बुद्धि दौथ कि स्वर तक सहयोग कर सी भी निजे बुद्धि प्राप्त हेनी कौन से गोटे व्यक्ति एमती जगतर ना जी सेल्फ सफिसीयंट बा स्वयं संपूर्ण सब अन्य बुद्धि निर्भर करा पड़े तेणु गोटे दृष्टि कह गले गोटे जन लोक कोटे टकर कार चढ़ुची किसी इंजिन विषय जानी सी गोटे मूर्ख ताको गोटे साधारण मूल्य जहाँ कहते मानते मजूरिया लोक पाखे जाकर ठिया हाँ पड़ो ए जगत कहीं जन कही पारे मोर संपूर्ण बुद्धि हूँ एक एकाखी चलीजी ना सुख दुख सब चलो लाभ क्षति ये सब जीवन जब आलोक अच्छी मैंने अंधकार अच्छी से द्वंद्वात्मक जगत सबकि आसव कि स्थिर चित्त न संकल्पवादी ना दृढ़ संकल्पवादी ना आम प्रगति करस्थित प्रज्ञ अवस्था कह धीर ना तुम कर सब चंचल मती जो मानक रब विषय लालसा रोभ सब अत्यंत आसक्ति रहा भजन करें बहुत बड़ा प्रतबंध भजन कले मनटा क्यों रही वस्तु कारण आसक्ति लालसाटा रही लालसा कहुए कर्म कले तार सब लालसाटा प्रचुर रही कर्म चित्त स्थिर केवे हेनी जे स्थित प्रज्ञान हम से कम भजन कर स्थित प्रज्ञा हाँ तार लक्षण टा पचार स्थित प्रज्ञा का भाषा विश्वनाथ बद विद्याभूषण तार टीका कर तथा ही स्थिरा स्थिता स्थिरा प्रज्ञा धीजस्य तस्य समाधि तस्य का भाषा जो मान स्थिर तर बुद्धि हूँ स्थिर तर भाषा भाषा अर्थ क्यों भाषा शब्द अर्थ दुईटा भाषा अर्थ से कौन कहती आ गए भाषा शब्द अर्थ क्यों अर्थ द्वारा बुझा ये हूँ तार भाषाटा कौन भाषा अर्थ तार डेफिनेशन टा कौन स्थित प्रज्ञा का भाषा दुटा अर्थ से कले भाषा मान से कौन कहते कि प्रभास से आसा कह भाषा मान कौन लक्षण जन स्थिर व्यक्ति तार लक्षण टा कौन बहुत जो मैंने चिंताशील चिंतन चिंतनशील बहुत जो मैंने बहुत किसी दायित्व तो एका सांगे नहीं जाती कितु कौन से कार्य को करें बहुत चिंताशील व्यक्ति चित्त के स्थिर नुहे बहुत के जीवन में बहुत बहुत स्थिति देखिए जीवाक पड़ो समस्त जीवन रति अलग अलग सब आम स्थिति सामान रही बयस जिते गोटे व्यक्तिर बढ़ी बढ़ी जाऊँगी ताकू तार स्थित बदल बदल जा स्थित हिसाब से तुम्हें ସ୍ୱର ଯେତେବେଳେ ଗୋଟେ ବୃଦ୍ଧ ହେଇଗଲେ ତୁମ ସାଧୁଟାକୁ ଦେଖିଲେ କ'ଣ କହିବି, ଏଇଟା ଗୋଟେ ବୃଦ୍ଧ ସାଧୁ, ଏ ଭଲ ବୃଦ୍ଧ ସାଧୁ, ତାକୁ ପଚାରି ତୁମେ ଗୋଟେ କଥା, ତୁମେ ନ କହିପାରିଲ, ତୁମେ ବୃଦ୍ଧ ହେଇଗଲ କିନ୍ତୁ ତୁମର ଭଜନ ଗୋଟେ ଲାସ ନଥିବ, ତୁମେ ଗୋଟେ କିଛି ଅନୁଭବ କରିନଥିବ, ସ୍ଥିତିଟା ବଦଳି ଗଲାଣି ନା, ତୁମେ ଛୋଟ ପିଲାଟା ହେଇଛି, କେତେ ଗୋଟେ ଜ୍ଞାନୀ ଲୋକ ତାକୁ ପଚାରିବି ନା, ହଁ ଛୋଟ ପିଲାଟା କ'ଣ ଜାଣିବ ବାବାଜୀଟା, ତୁମେ ବୃଦ୍ଧ ହେଇଗଲ, ତୁମର କିଛି ଅନୁଭବ ରହିବା ଦରକାର, ସେତେବେଳେ ସମାଜ ଗୋଟେ କିଛି ଆଶା କରେ, ସବୁବେଳେ ସ୍ଟେଜ୍ ବଦଳୁଛି, ଗୋଟେ କର୍ମୀର ହଉ, ଗୋଟେ ଜ୍ଞାନୀର ହଉ, ଗୋଟେ ଯୋଗୀର ହଉ, ଗୋଟେ ଭକ୍ତର ବି ହଉ, ସ୍ଥିତି ବଦଳୁଛି ନା ସବୁବେଳେ, ଆଉ ତେଣୁ ସ୍ଥିତି ବଦଳିବା ସହିତ ଆମକୁ ଆମର ଭକ୍ତି ଜୀବନରେ ଯଦି ଆମର ଭଜନ ଆମର ଶରଣାଗତି ଠିକ୍ ଥିବ, ତାହେଲେ ଆମେ ଆଉ ବିଚଳିତ ହବାନି, ବା ଆମର ମନ ଆଉ ଆମକୁ, ଯେମିତି ବହୁତ ଜଣେ ଭାବିବ ମୁଁ ତ ଠିକ୍ ମନ୍ଦିର ରହିଗଲି, ବ୍ରହ୍ମଚାରୀ ରହିଗଲି, ବହୁତ ଦିନ ଚାଲିଗଲା, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମ ଦିନଟା କଟିଯାଉଛି, ଆମ ଶରୀର ଯେତେବେଳେ ବୃଦ୍ଧ ହେଇଯାଉଛି, ଆମ ସ୍ଥିତି ଯେତେବେଳେ ବଦଳି ଯାଉଛି, ଆତ୍ମା ଜୀବାତ୍ମା ଆଉ କିଛି ଚାହୁଁଛି, କାରଣ ଶରୀର ଯେତେ ବୃଦ୍ଧ ହେଇକା ଯାଉଛି, ଆତ୍ମା ସହିତ ଭୟ କରିକି ଯାଉଛି, କ'ଣ ଈଶ୍ୱରଟା ମୋତେ ଛାଡ଼ିବାକୁ ପଡ଼ିବ, ଛାଡ଼ିଲେ କ'ଣ କରିବି, ପୁଣି ଆଉ ଗୋଟେ ଶରୀରରେ ପ୍ରବେଶ କରିବି, କିନ୍ତୁ ମୋ କାର୍ଯ୍ୟ ତ କିଛି ହେଲାନି, ମାନବ ଜନ୍ମରେ ଏଇଟା ଚିନ୍ତା କରନା, ମଣିଷ ଦୁଃଖୀ ଦୁଃଖୀ କାହିଁ, ଆତ୍ମା ଭାବୁଛି କ'ଣ ମୋ କାମ କିଛି ହେଇପାରୁନି, ଇଏ ମୋତେ କେବଳ ଶରୀର କାମରେ ଲଗାଇଦେଲା, ଠକେଇ 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 ଶରୀର କାମରେ ଲଗାଇଦେଲା, ଆତ୍ମା ସେଥିପାଇଁ ଦୁଃଖୀ ନା, ଆମେ ଯେଉଁ ଦୁଃଖୀ ହେଉଛି କାହିଁକି ଦୁଃଖୀ ହେଉଛି, ଆମେ ଯେଉଁ ଆମର ଯେଉଁ କାର୍ଯ୍ୟଟା ଯାହା ମିଳିବା କଥା ମିଳି ପାରୁନି, ତେଣୁ ଇଏ ଗୋଟେ ଯେମିତି କୋପରେସନ କୁହନ୍ତି, କୋପରେଟ କୁହନ୍ତି, ପରସ୍ପର ସହାୟତା କୁହନ୍ତି, ମନ କ'ଣ ଭାବୁଛି, ବୁଦ୍ଧି କ'ଣ ଭାବୁଛି, ନା ଭଗବାନ ସଂସାର ନ ପ୍ରବେଶ କଲେ ବା ବିଷୟ ମୁଁ କିଛି ଗ୍ରହଣ ନ କଲେ ମୁଁ କେବେ ଭଜନ କରିପାରିବି ନାହିଁ, ମୋ ମନ ଚଞ୍ଚଳ ହେଉଛି, ତେଣୁ ମନ ଜୀବାତ୍ମାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଜୀବାତ୍ମା ଯେତେବେଳେ ଆଲୋକ କରିଦେଲା, ଠିକ୍ ଅଛି ତୁ ଚାହୁଁଛୁ ବିବାହ ଚୁରା ହବ, ସଂସାର ଭିତରେ କିଛି କର୍ମ କରିବୁ, କିଛି ଧନ ହେଇଗଲେ ତୁ ମୋତେ ଡାକିବୁ, ଠିକ୍ ଅଛି ମୋତେ ଫେସିଲିଟିଟା ଦେଉ, ଜୀବାତ୍ମା ଏଗ୍ରି ଅଛି, ରାଜି ଅଛି, ହେଲେ ଜୀବାତ୍ମା କ'ଣ କଲା, ତାହେଲେ କୋପରେଟ କରିଦେଲା କାହା ସାଙ୍ଗରେ, ମନ ବୁଦ୍ଧି ସାଙ୍ଗରେ, ମନ ବୁଦ୍ଧି ସେ କାମଟା କଲେ, କିନ୍ତୁ ମନ ବୁଦ୍ଧି ଅହଂକାର ଏସବୁ ମିଶିକି ଜୀବାତ୍ମାକୁ କୋପରେଟ କରିବା ଦରକାର କି ନାହିଁ, ତାକୁ ସହଯୋଗ କରିବା ଦରକାର କି ନାହିଁ, ତା କାମ ବେଳକୁ କି ନାହିଁ, ସେ ବସିଗଲେ, ସେ ଯେତେବେଳେ ବିଷ ପାଇଗଲେ ଆଉ ଜୀବାତ୍ମାକୁ ଆଉ ସାହାଯ୍ୟ କରୁନାହାନ୍ତି, ସେଥିପାଇଁ ଆମେ ହେଉଛୁ ଦୁଃଖୀ, ଆଉ ଯେଉଁମାନଙ୍କ ଜୀବାତ୍ମା ଯେଉଁମାନଙ୍କର ଆତ୍ମା ସାଧୁସଙ୍ଗ ଦ୍ୱାରା ଦୃଢ ନିଶ୍ଚିତ ସେ ମନବୁଦ୍ଧି କାଟି ଦେଉଛନ୍ତି, ମନବୁଦ୍ଧି ଯେତେବେଳେ କହୁଛି ସେ ନା ମୁଁ ଏଇଟା କରିବିନି, ଯାହାର ମନବୁଦ୍ଧି ହୋଇକି ତାକୁ ଟାଣି ପଡ଼ିବ ବିଷୟକୁ, ଆତ୍ମା ସଂସାରରେ ଧନ ସ୍ତ୍ରୀ ପୁତ୍ର କନ୍ୟା ଭଲ ପୋଷାକ ଭଲ ଘର ସହିତ କିଛି ସମ୍ପର୍କ ନାହିଁ, ଆତ୍ମା କେବଳ ଗୋଟିଏ ଜିନିଷ ଚାହୁଁଛି, ମୋତେ ସ୍ୱର ବନ୍ଧନ କେମିତି ଉଦ୍ଧାର କର, ଆତ୍ମାର ଆଉ କିଛି ଦରକାର ନାହିଁ, କାରଣ ସ୍ୱର ଗୋଟେ ବନ୍ଧନ ଆଉ ଗୋଟେ ଫ୍ୟାମିଲି ଟାଏ, ସବୁବେଳେ ଟାଏ ବୋଲି କୁହାହଉଛି, ସବୁ ଶରୀର ବନ୍ଧନ ପରିବାର ବନ୍ଧନ ଏଇଟା ସବୁ ବନ୍ଧନ ଜୀବନରେ, କିନ୍ତୁ ଆମେ ଯେହେତୁ ଶରୀରରୁ ବାହାରି ଯାଇପାରିବା ନାହିଁ, ଭଗବାନ ଆମ ପାଇଁ ଏଗୁଡ଼ିକ ସବୁ ଟେମ୍ପୋରାରି ସେଟଅପ୍ କରିଛନ୍ତି, ଏଇଟା ପରମାନେଣ୍ଟ ଜିନିଷ କିଛି ନୁହେଁ, ସେ ଟେମ୍ପୋରାରି ସେଟଅପ୍, ତୁମେ କେବଳ ଏ ଶରୀର ଉଦ୍ଧାର କରିବା ପାଇଁ ତୁମକୁ ବ୍ୟବସ୍ଥା କରିଦିଆ ହେଲା, ଅଦରୱାଇଜ୍ ଦେଖ ତୁମେ ମଣିଷ ଯଦି ଶରୀର ପାଇଁ ଯଦି ବେଶୀ କିଏ ଜୀବନଟା ଦେଇ ଦେଉଛି, ସେ ହେଉଛି ମଣିଷ ବହୁତ ବହୁତ ଦୁଃଖରେ ଜୀବନ ଦେଉଛି, ବହୁତ ଦୁଃଖରେ ତାର ସମୟଟା ପଡ଼ୁଛି କେବଳ ଶରୀର ପାଇଁ, ପଶୁପକ୍ଷୀମାନେ ଶରୀର ପାଇଁ ସମୟ ପୁରା ପଳ ଦେଉଛନ୍ତି, କିନ୍ତୁ ସେ ଏତେ ଦୁଃଖୀ ନୁହନ୍ତି, ଗୋଟେ ମାଙ୍କଡ ଦେଖ କୁକୁର ଦେଖ ଯେତେ ଜୀବ ଅଛନ୍ତି ତାଙ୍କର ହୋଲ୍ ଲାଇଫ୍ ଟାଇମ୍ଟା କେବଳ ଯାଉଛି କ'ଣ ଶରୀର, ସକାଳୁ ଉଠିବେ କେବଳ ଖାଇବେ କେମିତି, ଆଉ ସ୍ପେଶାଲି ଗୋଟେ ଜିନିଷରେ ସେମାନେ ଡିଷ୍ଟର୍ବ ନୁହନ୍ତି, ପ୍ରାୟ ଲଷ୍ଟରେ ସେମାନେ ଡିଷ୍ଟର୍ବ ନୁହନ୍ତି, ପ୍ରାୟ ପ୍ରାୟ ଜୀବ କିଛି ଜୀବ ଅଛନ୍ତି ଯେଉଁମାନେ ଯାହାକୁ ଦେଇ ତାଙ୍କର ଶରୀର ହିସାବରେ ତିଆରି କରାଯାଏ ତାଙ୍କ କାମଟା, ନହେଲେ ପ୍ରାୟ ଜୀବ ସେମାନେ ସବୁଠୁ ବଡ଼ ଶତ୍ରୁ ଯେଉଁ କାମ ଜୀବର ସେଟା ତା ଦେହରେ ଡିଷ୍ଟର୍ବ ନୁହନ୍ତି, ବାଘ ଆମିଷ ଖାଉଛି କିନ୍ତୁ ସିଏ ଏମିତି କାମ ନୁହେଁ, ଯେତେ ଦେଖ କେବଳ କେତେଟା ଜୀବ ଅଛନ୍ତି ସେମିତିକା, ବାନର ନିରାମିଷ ଖାଉଛି କିନ୍ତୁ ସିଏ ବି କାମ, ତୁମେ କହିବେ ପାରା ପାରା ନିରାମିଷ ଖାଉଛି, ଗ୍ରେନ୍ସ ଖାଉଛି, ସେ ଗୋଟେ ଭେଜିଟେରିଆନ୍, ତାର ବି କାମନା ଅଛି, କେବଳ କେତେଟା ଜୀବ ଅଛନ୍ତି, ମୋଷ୍ଟଲି ସେମାନେ ଆଟଲିଷ୍ଟ କାମ ଦ୍ୱାରା ପୀଡ଼ିତ ହେଉନାହାନ୍ତି, ତ ମନୁଷ୍ୟ ଜୀବନକୁ ଯେଉଁ ଏତେ ସୁନ୍ଦର ଭାବରେ ଭଗବାନ ଗଢ଼ିକି ଦେଇଛନ୍ତି, ଆଉ ତା ପାଇଁ ବେଦଧର୍ମ କଲେ ବର୍ଣ୍ଣାଶ୍ରମ ସିଷ୍ଟମ କଲେ, ଠିକ୍ ଅଛି ଏଇଭଳି ବିବାହ ହୁଏ ଏଇଭଳି ରୁହ, କେବଳ ଗୋଟେ ଜିନିଷ ପାଇଁ ଆତ୍ମାକୁ ଉଦ୍ଧାର କରିବା ପାଇଁ, ତେଣୁ ସ୍ଥିତପ୍ରଜ୍ଞ ନହେଲେ ଜଣେ ମୁଁ କେଠି କାହିଁକି ଆସିଛି ସଂସାର, ମୋର କ'ଣ କର୍ତ୍ତବ୍ୟ, ମୁଁ କ'ଣ କରିବା ଦରକାର, କେମିତି ଉଦ୍ଧାର ପାଇବା ଦରକାର, ମୋର ପ୍ରଭୁପଦ ଏଇଟା କୁହନ୍ତି, ଏଇଟା ବ୍ରହ୍ମ ଜିଜ୍ଞାସା କୁହାଯାଏ ନା, ତଥା ବ୍ରହ୍ମ ଜିଜ୍ଞାସା, ବ୍ରହ୍ମ ଜିଜ୍ଞାସା ମୁଁ କେଉଁଠିକି ଯିବି, ଏଇ ଯେଉଁ ଏଇଟାକୁ ନିଜକୁ ନିଜେ ପଚାରିବ, ଆମକୁ ବୁଝିବ କିଏ, ସାଧୁସଙ୍ଗ କରିକି ଆମେ ନିଜେ ନିଜେ ବୁଝିବାକୁ ପଡ଼ିବ ମୋର କର୍ତ୍ତବ୍ୟ କ'ଣ, ମୁଁ କେଉଁଠି ଯିବି ମୃତ୍ୟୁ ପରେ? ପ୍ରବଚନଟା ଆମେ ଅନ୍ୟକୁ ସିନା ଦଉ ବୁଝାଉଛେ, ନିଜେ ବୁଝିବା ବି ଦରକାର ନା, ଅନ୍ୟକୁ କହୁଛେ ନା ନିଜେ ବି ଶୁଣିବା ଦରକାର ମୋର ଗତି କ'ଣ ହବ। ମୁଁ ଯଦି ଭଗବାନଙ୍କୁ ଭଜନ ନ କରି ଅନ୍ତ ସମୟରେ ସ୍ମରଣ ନ କରିପାରିଲେ ମୋର ଗତିଟା କ'ଣ ହବ? ସେ ତ ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି ନା, ଅର୍ଜୁନ ବହୁତ ଟ୍ରିକି ପ୍ରଶ୍ନ ପଚାରୁଛନ୍ତି, ଏଇଟା ତାଙ୍କ ପ୍ରଥମ ପ୍ରଶ୍ନ। ସ୍ଥିତପ୍ରଜ୍ଞ କା ଭାଷା, ସ୍ଥିତପ୍ରଜ୍ଞ କାହାକୁ କୁହାଯାଏ, କେଉଁ ଲକ୍ଷଣ ଆମେ ଜାଣିବୁ ସେ ଲୋକଟା ସ୍ଥିତପ୍ରଜ୍ଞ ବୋଲି? ସ୍ଥିତପ୍ରଜ୍ଞ ଅର୍ଥ ସେ ବିଷୟରେ ବିଚଳିତ ହଉନି, ସୁଖ ଦୁଃଖ ସହ୍ୟ କରିପାରୁଛି। ତୁ ସହନ ନ କରିପାରିଲେ ଆଗକୁ ବଢ଼ିପାରିବନି, ଭକ୍ତି ଜୀବନ ବି ସେୟା। ତୁମେ କେବେ ଭାବନି ତୁମେ ଠିକ ଲୋକ ହୁଅ କି ଭୁଲ ଲୋକ ହୁଅ, ଏ ଜଗତକୁ ଆମେ ଆସିଛେ ମାନେ ଆମର କିଛି ଭୁଲ ଅଛି। ଠିକ ଲୋକ ବି କହିବେ, ଭୁଲ ଲୋକ ବି କହିବେ, ସବୁ ସହିପାରିଲେ ତୁମେ ଆଗକୁ ଯାଇପାରିବ। ଯେଉଁମାନେ ଭୌତିକ ଦୁନିଆରେ ଦେଖ ତାଙ୍କ ଘର ସଂସାର ଆଜି ବଡ଼ ବଡ଼ ବିଜନେସ୍ କରିଛନ୍ତି, ସହିଛନ୍ତି ନା, ସହ୍ୟ ତୁମେ ଦିନ କରିପାରିବ? ତୁମେ ତିଥିକ୍ଷସ୍ୱ ଭାରତ ଭଗବାନ କହିଲେ ନା, ସହିଯାଅ। ତୁମର ସହନ ଶକ୍ତି ନାହିଁ ମାନେ ତୁମେ ସବୁ ଡିଫିଟ୍ ହବ। ପରାସ୍ତ ଯେଉଁମାନେ ହୁଅନ୍ତି ଦୁଇଟା ଜୀବନରେ ପରାସ୍ତ ହୁଅନ୍ତି, ଭୌତିକ ଜୀବନରେ ବି ପରାସ୍ତ ହୁଅନ୍ତି। ପରାସ୍ତ ମାନେ ଡିଭର୍ସ ଫିଭର୍ସ ଗଣ୍ଡଗୋଳଟା କାହିଁକି ହେଉଛି, ଶୋଇପାରୁନାହାନ୍ତି। ଆଉ ସହି ନ ପାରିଲେ ଭୌତିକ ଜୀବନରେ ପରାସ୍ତ ହବ, ଆଧ୍ୟାତ୍ମିକ ଜୀବନ, କାରଣ ଶୋଇବାକୁ ବାଧ୍ୟ କାହିଁକି, ତୁମେ ତୁମର କର୍ମଫଳ ଅଛି, ସେଥିପାଇଁ ତୁମେ ଚ୍ୟାଲେଞ୍ଜେସ୍ ଆସିବ, ତୁମେ ଶୋଇବା ପାଇଁ ବାଧ୍ୟ, ସେଥିରେ କରିବନି ତୁମେ ନୂଆ କର୍ମ ତିଆରି କଲ, ଶୋଇପାରିଲ ମାନେ ନୂଆ କର୍ମ ତିଆରି କଲ, ପୁଣି ଆଉ ଗୋଟେ ସର୍ବବନ୍ଧନ ରହିବ। ସେମାନେ କହିଲେ ସ୍ଥିତ ପ୍ରଜ୍ଞ କା ଭାଷା ସମାଧିସ୍ତସ୍ୟ କିଏ ସବ କିଂ ଲକ୍ଷଣ, କା ଭାଷା ଶବ୍ଦ ଅର୍ଥ କିଂ ଲକ୍ଷଣ, କ'ଣ ତାଙ୍କର ଲକ୍ଷଣ ଯେ ସ୍ଥିତ ପ୍ରଜ୍ଞ, ତାର ଲକ୍ଷଣ କ'ଣ? ଭାଷ୍ୟତେ ଅନୟନ ବ୍ୟୁତ୍ପତେ କେନ ଲକ୍ଷଣ ସ୍ଥିତ ପ୍ରଜ୍ଞ ଅଭିଧିୟତି ଇତି ଅର୍ଥ, କେଉଁ ଲକ୍ଷଣରେ ଆମେ ସ୍ଥିତ ପ୍ରଜ୍ଞକୁ ଜାଣିବା? ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି, ଏତେ ଚାରିଟା ଜିନିଷ ରହିଛି, କେଉଁ ଲକ୍ଷଣ ଜାଣିବୁ ସେ ଲୋକଟା ସ୍ଥିତ ପ୍ରଜ୍ଞ ବୋଲି? କିଂ ବିତ୍ଥିତ ସ୍ଥିତ ପ୍ରଜ୍ଞ କଥମ ଭାଷଣାଦି କୁରିଆତ୍, ଯିଏ ସ୍ଥିତ ପ୍ରଜ୍ଞ ତାଙ୍କ ଭାଷଣଟା କିଭଳିଆ, ତାଙ୍କର କଥାଭାଷା କିଭଳିଆ? ଏଠି କା ଭାଷା ଲକ୍ଷଣଟା କ'ଣ? ଏଠି କହିଲେ ପ୍ରଭାସ ସେ କା ଭାଷଣ କହିଲେ ନା, କିଂ ପ୍ରଭାସ ସେ ସେଇଟା କହୁଛନ୍ତି। ତଦିଆନି ତାନି ପୃଥକ୍ ଜନ ବିଲକ୍ଷଣାନି କିଦୃଶାନି ଇତି ଅର୍ଥ, ଆଚ୍ଛା ଯିଏ ସ୍ଥିତ ପ୍ରଜ୍ଞ ତାକୁ ଅଲଗା ଗୋଟେ ଲୋକଠାରୁ କେମିତି ଆମେ ଡିଫରେନ୍ସିଏଟ୍ କରିବା, କ'ଣ କହିବା, ପୃଥକ ଭାବରେ ତାକୁ ଦେଖିବା କେମିତିକା, କମ୍ପେୟାର ଜାଣିବା କେମିତି, ଏ ଲୋକଟା ସ୍ଥିତ ପ୍ରଜ୍ଞ ଏ ଲୋକଟା ସ୍ଥିତ ପ୍ରଜ୍ଞ ନୁହେଁ, କେମିତି ଜାଣିବା? ଅର୍ଜୁନ ଯେତେବେଳେ ଶୁଣିଦେଲେ ନିଷ୍କାମ କର୍ମ ଯୋଗ, ଜଣେ କର୍ମ କରିବ ଭଗବାନଙ୍କୁ, ଭଗବାନଙ୍କର ଉପରେ ନିର୍ଭର କରିକି ଫଳର ଆସକ୍ତି ରଖିବନି, ସେ ଆତ୍ମସ୍ଥିତିକି ଆସିପାରିବ। ଅର୍ଜୁନ ଯଦି ଶୁଣିଦେଲେ ତାହେଲେ ଆତ୍ମସ୍ଥିତି ଜଣେ ଜାଣିଲେ ସ୍ଥିର ହେଇଯିବ, ତାହେଲେ ସେ ଲୋକର ଲକ୍ଷଣଟା କ'ଣ? ସାଙ୍ଗେ ସାଙ୍ଗେ ପ୍ରଶ୍ନ ପଚାରୁଛନ୍ତି, କ'ଣ ତାଙ୍କର ଲକ୍ଷଣ କୁହ। ଆଚ୍ଛା ଅନ୍ୟ ଲୋକଟା ତ କେମିତି ଡିଫରେନ୍ସିଏଟ୍ କରିବୁ, ଜାଣିବୁ କେମିତି ଏ ଲୋକଟା ସ୍ଥିତ ପ୍ରଜ୍ଞ ଏଇଟା ସ୍ଥିତ ପ୍ରଜ୍ଞ ନୁହେଁ, କେମିତି ଜାଣିବୁ ସେଇଟା ପ୍ରଶ୍ନ ପଚାରିଲେ। ତତ୍ର କିଂ ପ୍ରଭାସତେ, ପ୍ରଭାସେତ ତଥା କିଂ ପ୍ରଭାସ ସେ ପ୍ରଭାସତେ ସ୍ତୟୋ ସ୍ତୁତି ନିନ୍ଦୟୋ ସ୍ନେହ ଦୋଷୟଶ୍ଚ ପ୍ରାପ୍ତୟୋ ମୁଖତ ସ୍ୱଗତ ବା କିଂ ବ୍ରିୟାତ୍, କ'ଣ କୁହେ, କ'ଣ କୁହେ ଅର୍ଥ ତାକୁ ବଳଦେବ ଦେବ ସଙ୍ଗେ ଅଲଗା ଅର୍ଥ କରୁଛନ୍ତି, ସେ କ'ଣ କୁହେ? ଯେମିତି ପ୍ରଭୁପାଦ କହିଲେ ନା, ଜଣେ ସ୍ଥିତ ପ୍ରଜ୍ଞ ଜାଣିବ ସେ କେବଳ ଭଗବାନ କୃଷ୍ଣ କଥା କହିବ, ଯାହା କହିବ କୃଷ୍ଣ ରିଲେଟେଡ୍ କଥା କହିବ, ଆଉ ଅଲଗା ଗୁଣ ଗୁଡ଼ାକ ସବୁ ଅଟୋମେଟିକ୍ ଚାଲି ଆସିବ, ପ୍ରଭୁପାଦ କହୁଛନ୍ତି ସେଇଟା ଭଗବାନ କଥା କହିବ। ବଳଦେବ ଦେବଭୂଷଣ ତାର ଅର୍ଥ କ'ଣ କଲେ, କିଂ ପ୍ରଭାସ ସେ କିଂ ପ୍ରଭାସ ସେ ସ୍ତୟୋ ସ୍ତୁତି ନିନ୍ଦୟ ସ୍ନେହ ଦୋଷାୟଶ୍ଚ ପ୍ରାପ୍ତୟ ମୁଖତ ସ୍ୱଗତମ କିଂ ବା ପ୍ରିୟାତ୍, କାରଣ ଗୋଟେ ମଣିଷକୁ ଚାରିଟା ଜିନିଷରେ ଜାଣିପାରିବ, ଗୋଟେ ମଣିଷଟା କେମିତି କାଢ଼ା ସେମିତି ଜାଣିପାରିବେନି, ସ୍ତୁତି ଆଉ ନିନ୍ଦାରେ ସେ ଲୋକ କେମିତିକା, ମଣିଷଟା ତୁ ଏମିତି ଖାଲି ଗୋଟେ ଦେଖିଦେଇ କହିଦେଇପାରୁନି ଇଏ ଭଲ ମଣିଷ, ସେମିତି ଆମେ ଠକି ହେଉଛେ ନା, ଆମେ ଜଣକୁ ଦେଖିଦେଉଛୁ କହୁଛୁ ହଁ ଇଏ ଭଲ ପିଲାଟି ଭଲ ଛୁଆଟି, କିନ୍ତୁ ବ୍ୟକ୍ତିକୁ କେମିତି ଜାଣିବ, ସ୍ଥିତ ପ୍ରଜ୍ଞ କେମିତି ଜାଣିବ? ସ୍ତୁତି ନିନ୍ଦାରେ ସ୍ତୁତି କରୁଛ ସେ କେମିତି ଖାଉଛି, ଆଉ ନିନ୍ଦା କଲେ କେମିତି ଖାଉଛି, ସେ ସ୍ଥିର ରହୁଛି ସେ ସ୍ଥିତ ପ୍ରଜ୍ଞ ଧରା ପଡ଼ିବ। ଜଣେ ବ୍ୟକ୍ତିର ପାରମାର୍ଥିକ ବ୍ୟକ୍ତିର ସ୍ଥିରତାର ଇଏ ହେଉଛି ଗୋଟେ ମାପକାଠି ମାପଦଣ୍ଡ, ପରମାର୍ଥରେ ଯେ ଯେ ଭକ୍ତିରେ ରହୁଛି ତାର ଗୋଟେ ମାପଦଣ୍ଡ, ସ୍ତୁତିରେ ସେ କେତେ ତୁଲିତ ରହୁଛି ଆଉ ନିନ୍ଦାରେ କେତେ ସେ ବ୍ୟଥିତ ହଉଛି। କାରଣ ଏଇଟା ଜିନିଷ ଭଜନର ବାଧକ, ତୁମେ ବହୁତ ସ୍ତୁତି ପାରିଲ, ସ୍ତୁତି ପାଇଲ, ତୁମର କ'ଣ ମନ ତୁମର ବହୁତ, ସେ ସ୍ତୁତି କେମିତି ଅଧିକା ପାଇବି ତା ପାଇଁ ଚିନ୍ତା କରିବ। ପ୍ରତିଷ୍ଠାଟା ଗୋଟେ କ'ଣ ପ୍ରତିଷ୍ଠା ହଉଛି, ଏଇଟା ଏହାର ଡେଫିନେସନଟା ହଉଛି ପ୍ରତିଷ୍ଠା। ପ୍ରତିଷ୍ଠାର ଡେଫିନେସନ ହେଲା ଲୋକ ମୋତେ ସ୍ତୁତି କରୁଛନ୍ତି, ପ୍ରଶଂସା କରୁଛନ୍ତି, ମୁଁ ସେଇଟା ଅଧିକା କେମିତି ପାଇବି। ତା ପାଇଁ ଭକ୍ତିର ଯେଉଁ ଯେଉଁ ଅଙ୍ଗ ଗୋଟେ ଯାଚନା କଲେ ସେଇଟା ସବୁ ପ୍ରତ୍ୟାର ଗଲା। ମୋତେ ଲୋକ ପ୍ରଶଂସା କରୁଛନ୍ତି, ମୁଁ ଭଲ କଥା କହୁଛି, ତାହେଲେ ମୁଁ କେମିତି ଆହୁରି ପ୍ରଶଂସା ସାଉଣ୍ଟିବା ପାଇଁ, ଗୋଟେ ଓଡ଼ିଆରେ ନା ସାଉଣ୍ଟିବା ଶବ୍ଦ, ମୁଁ ତା ପାଇଁ ଏଇଟା କରିବି, ଲକ୍ଷ୍ୟଟା ଅଲଗା ହେଇଗଲା। ସେଇଟା ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏଇଟା କରାଯାଉଛି। ସେ କହୁଛନ୍ତି ସେ ସ୍ତୁତି ନିନ୍ଦୟ ସ୍ନେହ ଦୋଷାୟ ଆସିଛ ଦ୍ୱେଷାଶ୍ଚ। ସ୍ତୁତିରେ ନିନ୍ଦାରେ ସ୍ଥିତ ପ୍ରଜ୍ଞ ବ୍ୟକ୍ତିର କ'ଣ ଲକ୍ଷଣ, ଆଉ ସ୍ନେହରେ ଦ୍ୱେଷରେ, ତାକୁ ସ୍ନେହ କରିବ ତାକୁ ଦ୍ୱେଷ କରିବ, ସେ ବ୍ୟକ୍ତିର ଲକ୍ଷଣ କ'ଣ ତାକୁ ଦେଖ। ଅର୍ଜୁନ ପଚାରୁଛନ୍ତି ମୁଁ କେମିତି ଜାଣିବି ସେ ଲୋକକୁ। ଆମର ଜଣେ ଭକ୍ତ ଏଗୁଡ଼ିକ ସବୁ ଶୁଣିଲା ପରେ ସେ କହିବ ତାର ଆଚ୍ଛା ମୁଁ କେମିତି କ'ଣ କରିବି, ନାଇଁ ପ୍ରଭୁପାଦ ଗୋଟେ କନକ୍ଲୁଜନ ଦେଲେ ସେନ୍ସରେ। ଏ ବହୁତ ହାଇ ସ୍ଟାଣ୍ଡାର୍ଡର କଥା ନା ପ୍ରଭୁପାଦ ଗୋଟିଏ କଥା କହିଲେ, କୃଷ୍ଣ ଚିତ୍ତାକର୍ଷଣ ବ୍ୟକ୍ତିଙ୍କର ପ୍ରଧାନ ଲକ୍ଷଣ ହେଲା ସେ କେବଳ କୃଷ୍ଣ କଥା ହିଁ କହନ୍ତି ଏବଂ କୃଷ୍ଣ ସମ୍ବନ୍ଧରେ କଥା ହିଁ କହନ୍ତି, ଅନ୍ୟ ଲକ୍ଷଣ ଗୁଡ଼ିକ ସ୍ୱତଃ ପରିପୁଷ୍ଟ ହୁଏ। ଏସବୁ ବିଷୟରେ ନିମ୍ନରେ ବର୍ଣ୍ଣନା କରାଯାଇଛି। ୟା ପରବର୍ତ୍ତୀ ଶ୍ଳୋକ ଯୋଉଟା କୁହାଯିବ ଅନ୍ୟ ଲକ୍ଷଣ, ସେଇଟା ଅଟୋମେଟିକ ଆସିବ। କିନ୍ତୁ ଗୋଟିଏ ଲକ୍ଷଣ ଯେ କୃଷ୍ଣଙ୍କର କଥା, କୃଷ୍ଣଙ୍କ ସମ୍ବନ୍ଧୀୟ କଥା, ଯେମିତି ଭଗବାନଙ୍କର ନାମ କରିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, କୃଷ୍ଣ ସମ୍ବନ୍ଧୀ କଥା, କୃଷ୍ଣ ନାମ, କୃଷ୍ଣଙ୍କର ସେବା, ଏଣୁ ତେଣୁ ଫାଲତୁ ଜିନିଷ ସବୁ, ଏଣୁ ଯୋଉ କଥାବସା ହେବା ଏଗୁଡ଼ା ସବୁ ଭଲ ନାହିଁ, ସମୟ ନଷ୍ଟ, ଶକ୍ତି ନଷ୍ଟ, ଚିତ୍ତ ବିକ୍ଷେପ ଆମର ଆବଶ୍ୟକ ନାହିଁ। କାରଣ ଗୋଟିଏ ଗୋଟିଏ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟକୁ କ୍ଷମିତ କରେ, ଗୋଟିଏ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟକୁ ଶାନ୍ତ କରେ, ସେ ହେଲା ଜୁହା। ସବୁ ଇନ୍ଦ୍ରିୟକୁ ସେ ତେଜ, ତୁମେ ଗୋଟେ ରାଗିକି ଗୋଟେ ଲୋକକୁ କହିଦିଅ କଥା ବିପଦ, ସବୁ ଇନ୍ଦ୍ରିୟ ଦେଖିବ, ଚକ୍ଷୁ ରାଗ କ୍ରୋଧ କଲ, ଜୁହାରୁ କ୍ରୋଧଟା ଆସୁଛି ନା, ଆଉ ତୁମେ ଗୋଟେ ଜାଗା କ୍ରୋଧ କରିକି କହିଦେଲ, ସାଙ୍ଗେ ସାଙ୍ଗେ ସବୁ ଇନ୍ଦ୍ରିୟକୁ ସେ ଉତ୍ତେଜିତ କରିଦେବ, ଆଉ ସେ ଗୋଟିଏ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟକୁ ଶାନ୍ତ କରିଦେବ। ସେ ସେପାଇଁ ଜୀବ ଗୋସ୍ୱାମୀ ଲେଖିଲେ ସବାକ ଜୟାତ ସେ ଘୃଣାଂ ଘୃଣୀତୁ, ଦଶମ ସ୍କନ୍ଦ ଅଶୀ ଅଧ୍ୟାୟ ସୁଦାମ ଚରିତ୍ରରେ ବଚନଟାକୁ ସେଥିପାଇଁ ଶ୍ରେଷ୍ଠ କୁହାଗଲା। ବଚନ କାହିଁ ଶ୍ରେଷ୍ଠ, ସବୁ ଇନ୍ଦ୍ରିୟ କ୍ଷୋଭକାରୀ, ସେ ଜୀବ ଗୋସ୍ୱାମୀ ଲେଖିଲେ, ସେ ଭାରି ସିଦ୍ଧାନ୍ତି, ସେ ଲେଖିଲେ ସବୁ ଇନ୍ଦ୍ରିୟ କ୍ଷୋଭକାରୀ, ସେ ସବୁ ଇନ୍ଦ୍ରିୟ ସମସ୍ତ ତୁମର ଉତ୍ତେଜିତ କରିଦେବ। ଆଉ ବଚନ କ'ଣ କରିବ ନା ସବୁ ଇନ୍ଦ୍ରିୟକୁ ଶାନ୍ତ କରିଦେବ। କେମିତି ଶାନ୍ତ କରିଦେବ, ସଭା ଜୟା ଯଶ୍ୟ ଘୃଣା ଘୃଣୀତୁ, ସେଠି ଲେଖିଲେ ସେ ସେଇ ବଚନ ହେଉଛି ବଚନ, ଯେଉଁ ବଚନ ଦ୍ୱାରା ଭଗବାନଙ୍କର ଗୁଣଗାନ କରାଯାଏ। ସେଠି କ୍ରିୟାକର୍ମକୁ ନେଇକି ଯୁବକ ସେ ତାକୁ ବ୍ୟାଖ୍ୟା କରନ୍ତି, କାହିଁକି ଏଟାକୁ କର୍ତ୍ତା କଲେ, ଏଟାକୁ କାହିଁକି କର୍ମ କଲେ, ସେ ସଂସ୍କୃତରେ ସେ ଛାଡ଼ିବିନି, ସେ ପୁରା ତର୍ଜମା ଭଗବାନ ତାଙ୍କୁ ସବୁ ଜ୍ଞାନ ଦେଇଛନ୍ତି ନା, ଏଟା କାହିଁ କେମିତି କଲେ, ସବୁଟାକୁ କର୍ତ୍ତା କର୍ମକୁ ବଦଳେଇକି ଏଇଠି ଏଇଠି କାହିଁକି ବଚନଟା କାହିଁକି ଏତେ ଶ୍ରେଷ୍ଠ ରଖିଲେ ନା, ସେ ଗୋଟିଏ ବଚନ ଯେଉଁଟାକି ସବୁ ଇନ୍ଦ୍ରକୁ କ୍ଷୋଭକାରୀ, ସବୁ ଇନ୍ଦ୍ରକୁ ଉତ୍ତେଜିତ କରିଦେବ, ନଷ୍ଟ କରିଦେବ। ଜଣେ ବହୁତ ଭଜନ କରୁଛି କିନ୍ତୁ ତାର ବଚନ ସଂଯମତା ନାହିଁ, ତାକୁ ପ୍ରଗତି କରିବା ବହୁତ କଷ୍ଟ, ଭଜନ ତ ନଷ୍ଟ ହବନି ପ୍ରଗତି ହବନି, ପ୍ରଗତି ହବନି, ମୂଳ ପାଇଲ ତ ଲାଭ କିଛି ନାହିଁ, ମୂଳରେ ଖଟିବ କ'ଣ, ଲୋକ ଯେତେବେଳେ ମୂଳ ଖଟନ୍ତି ସେ ବିଜନେସଟାକୁ କ'ଣ ମୂଳକୁ ମୂଳ ଆସୁଛି, କ'ଣ ଲାଭ ଅଛି, ତାର ଲାଭ କିଛି ହେଉନି। ଆମର ଏଥିରେ ତ କ୍ଷତି ନାହିଁ, ଏଥିରେ କୌଣସି ପରମାର୍ଥରେ କୌଣସି କ୍ଷତି ନାହିଁ, କିନ୍ତୁ ପ୍ରଗତି ହେବନି। ପ୍ରଗତି ନହେଲେ କ'ଣ ହେବ, ଜୀବାତ୍ମା ଆମେ ଯେଉଁଟା ଯେତିକି ଆଶା କରୁଛେ, ଏକ୍ସପେକ୍ଟେସନ ଯେତିକି ରହୁଛି, ସେଇଟା ହେଇପାରୁନି, ସେ ଜୀବାତ୍ମା ସେ ଦୁଃଖୀ ହେଇକି ରହିବ, କିନ୍ତୁ ଲସ୍ କିଛି ନାହିଁ, ତୁମେ ଥରେ ଆସିଲ ନା ଭକ୍ତି ଯୋଗୁଁ ନେକ୍ସଟ ଲାଇଫ୍ ତୁମେ କମ୍ପ୍ଲିଟ୍ କରିବ, କିନ୍ତୁ ଏ ଲାଇଫ୍ଟା ଆମର ପୁଣି କ'ଣ ହେଇଯିବ, କେଉଁ ଦିଗରେ ଚାଲିଯିବ, ଏତେ ଠିକ୍ ଠିକଣା ନାହିଁ ନା। ଏଇ ବଚନଟା ଗୋଟେ କାମ, ଏଇ ଗୋଟେ କାମ କରେ। ଆଉ ଭକ୍ତିମାନ ଭକ୍ତମାନଙ୍କର ତ ଗୋଟେ ବଡ଼ ଶତ୍ରୁ ବଚନ, ଯଦି ଠିକ ଜଣଙ୍କର ସଂଯମ ନାହିଁ ସେ ଅପରାଧ କରିବ ହିଁ କରିବ, ଯଦି ଯିବ ଯଦି ବୈଷ୍ଣବ ଅପରାଧ କରୁନାହିଁ ଉଦ୍ବେଗ ଦେବ, ଅନ୍ୟ ଉଦ୍ବେଗଟା ଅନ୍ୟକୁ କଷ୍ଟ ଦେଲେ ଭଗବାନ କେବେ ଖୁସି ହେବେନି। ତୁମର ବଚନ ଏମିତି ହେବା ଉଚିତ ନୁହେଁ, ଭଗବାନ ବଚନ ସଂଯମରେ ଗୀତାରେ କ'ଣ କହିଲେ, ଅନୁଦ୍ବେଗମ୍ କର୍ମ ବାକ୍ୟ, ପ୍ରଥମେ ଭଗବାନଙ୍କ ଶବ୍ଦ ଆସିଲା, ପ୍ରଭୁ ପ୍ରଥମେ ଏଇଟା କହିଲେ, ତୁମେ ଠିକ କଥା କହିପାରିବ, ଅନ୍ୟକୁ ଉଦ୍ବେଗ ଦିଅନି, ପ୍ରିୟମ ବ୍ରିୟାତ ସତ୍ୟମ ବ୍ରିୟାତ ସତ୍ୟ କୁହ, ପ୍ରିୟ କୁହ, ଅତ୍ୟନ୍ତ କଠୋର ଭାଷା ସବୁବେଳେ ପ୍ରୟୋଗ କରିବା ଠିକ୍ ନାହିଁ। ଗୋଟେ ଜୀବକୁ ସବୁବେଳେ କଷ୍ଟ ହେଉଛି ନା, ସେଥିରେ ତୁମ ଭଜନ ବି ହେବନି, ଜୀବ ଉଦ୍ବେଗରେ ଭଜନ ହୁଏ ନା। ସେଥିପାଇଁ ବହୁତ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼େ, ଏ ଜୀବଟାରେ କେମିତି ମଧୁର ବାଣୀ ଆସୁ। ଯେତେବେଳେ ଭଲ କଥାଟା ଆମେ କହିବା, ଆମ ଦେହରେ ଅମୃତତ୍ଵ ସୃଷ୍ଟି ହେବ। ଆମେ ତ ଅନ୍ୟ ଜଣ ସେ ଭଲ କଥାଟାକୁ ଶୁଣିବ, ତା ଭିତରେ ବି ଅମୃତତ୍ଵ ସୃଷ୍ଟି ହେବ। ନହେଲେ ବିଷ, ବିଷ କେଉଁଠି ଗାଉ? ଯେତେ ଜୀବ ଅଛନ୍ତି ଦେଖିବ, ମଣିଷର ସବୁ ସମସ୍ତଙ୍କର ଜିହ୍ୱା, ଜିହ୍ୱା ଗୁଡ଼ାକ ମ ସର୍ପର ଜିହ୍ୱା ଦେଖିଛ? ସର୍ପ ବେଙ୍ଗ ଯେତେ ସବୁ ବିଷାକ୍ତ ତାଙ୍କ ସବୁ ଜିହ୍ୱା ଗୁଡ଼ାକ ମଝିରେ ସବୁ କାଟା ପଟା ଭଳିଆ ରହିଥିବ। ମଣିଷର ଗୋଟା ଜିହ୍ୱା, ତାର ଦୁଇଟା ଅଛି, ଅମୃତ ଅଛି, ବିଷ ଅଛି। ବିଷରେ ସବୁ ସଞ୍ଚାରିତ କରିଦେବ ତା ବଚନରେ, ଆଉ ବିଷ ସବୁ ଛାଡ଼ୁଛି। ମଣିଷ ବିଷଠୁ ବିଷ କିଛି ନାହିଁ, ମଣିଷର ବିଷ ହେଉଛି ଏଇଟା। ଗୋଟେ ଲୋକ ଦିନ ରାତି ମାରିଦେବ, ସେ ତାକୁ ଏମିତି କଥା କହିବ, ଏମିତି କରି ତା ଭିତରେ ତାର ସମସ୍ତ, ଗୋଟେ ମଣିଷ ଏମିତି ବଚନ କୁହେ, ଗୋଟେ ଭଲ ଲୋକଟାର ଖରାପ ଗୁଣ ସୃଷ୍ଟି ହୁଏ। ଲୋକଟା ଭଲ ଅଛି, ତାକୁ ଏମିତି କଥା କହି କହି କହିକି ତା ଭିତରେ ତମ ଗୁଣ ସବୁବେଳେ, ଗୋଟେ ଲୋକ ତୁମେ ଗାଳିଦେବ, ଖରାପ ଭାଷା କହିବ, ସେ କ'ଣ କରିବ? ସେ ତମ ଗୁଣଟା ତା ଭିତରେ ସୃଷ୍ଟି ହେଇଗଲା, ବିଷ ତାକୁ ବିଷ କରିଦେଲା। ବିଷ ଅମୃତ ଏସବୁ ଯିବାର ଅଛି। ବଚନଟା ବହୁତ ବଡ଼ ଜିନିଷ, ସେ କହୁଛନ୍ତି କିମ୍ ପ୍ରଭାସ କିମ୍ ବୃୟାତ୍, କ'ଣ କୁହନ୍ତି ସିଏ? ସ୍ତୁତି ନିନ୍ଦୟୁ ସ୍ନେହ ଦ୍ୱେଷାୟଶ୍ଚ, ସ୍ନେହରେ ଦ୍ୱେଷରେ ସେ କ'ଣ କୁହେ, ତାର କେମିତି ସ୍ଥିତି ରହେ? ମନୁଷ୍ୟର କ'ଣ କରିବା, ତ ସଂସ୍କାର ଉପରେ ନିର୍ଭର କରେ, ପୂର୍ବର ସ୍ୱୀକୃତି ଉପରେ ନିର୍ଭର କରେ। କିନ୍ତୁ କମ୍ ସେ କମ୍ ଭକ୍ତ ହେଇଗଲା ପରେ ଦୁଇଟା ଜିନିଷକୁ ବହୁତ ଧ୍ୟାନ ଦେବା ଦରକାର। ମୋର ବଚନ ଅନ୍ୟକୁ କଷ୍ଟ କେମିତି ନ ଦଉ, ମୋ ଦ୍ୱାରା କି ଉଦ୍ବେଗ କେମିତି ନ ପାଉ। ଯିଏ ଯେତେ ଏ ଗୋଟେ ଜିନିଷକୁ ଜଗୁଛି, ତାର ଆଶାଟା ଭବିଷ୍ୟତରେ, ତାର ଆଶାଟା ହେଉଛି ଉଜ୍ଜଳ। ଭକ୍ତିରେ ତାର ଆଶାଟା ହେଉଛି, ବା କୁହନ୍ତି ଭକ୍ତି ପଥରେ ତାର ସଫଳତା ପ୍ରାପ୍ତ ହେବ ହିଁ ହେବ। ସବୁବେଳେ ଚେଷ୍ଟା କରିବା ଦରକାର, ମୋର ଭଜନ ତ ପ୍ରଗତି କରିପାରୁନି, ଅନ୍ୟକୁ ଉଦ୍ବେଗ କାହିଁକି ଦେବି, କଷ୍ଟ କାହିଁକି ଦେବି? ଏଥିପାଇଁ ଜଣେ ଯଦି ବି ହେଇଯାଉଛି, ସେ ଆଡଜଷ୍ଟମେଣ୍ଟ କରିଦେଲେ, ଏଠିକି ପଳେଇଗଲେ, ଏ ଲୋକ ସାଙ୍ଗେ ଝଗଡ଼ା ହେଉଛି, ମୁଁ ହେଠିକି ପଳେଇଗଲେ, ମୋର ଝଗଡ଼ା। ଏସବୁ ବିଶେଷ କରି ମଠବାସୀ ମାନେ, ଆମେ ଯେଉଁ ସୁବ୍ରମଚାରୀ ରୁହନ୍ତି, ସେ ଭାବନ୍ତି ମୁଁ ଏଠି ଚଳିପାରିବିନି, ମୋର ସାଙ୍ଗେ ଝଗଡ଼ା ହେଉଛି। ତୁମେ ଯୋଉଠି ଯାଅ ତୁମେ ସେଟା କରିବ, କାରଣ ଦିସ୍ ଇଜ୍ ୟୁର ଫଲ୍ଟ, ତୁମର ଏଟା ସ୍ୱଭାବଟା। ଆଉ ଜଗତରେ ତୁମେ ଯୋଉଠି ଯିବ ସେଭଳିଆ ଲୋକ ଅଛନ୍ତି, ଆମେ ଦେଖିଛୁ ଆମ ଜୀବନରେ, ସେ ଯୋଉମାନେ ସେମିତି ଟାଇପ୍ ଲୋକ, ସେ କୋଉଠି ବି ସବୁଆଡେ ବୁଲନ୍ତି ସବୁ ଜାଗା ଶେଷ, କାହିଁ ସିଏ ତାଙ୍କ ସେ ଜାଣିପାରୁନି ଯେ ଏଟା ମୋର ଦୋଷଟା, ମୁଁ ଟଲେଟ୍ କରିପାରୁନି, ମୁଁ ଏ ଜିନିଷଟା ଦେଖିପାରୁନି। ଆରେ ସେଥିପାଇଁ ତୁମର ଦୋଷକୁ କୁହାହବନି କି କାହାର ଦୋଷକୁ କୁହାଯିବନି, ଗୋଟିଏ ଜିନିଷର ସମାଧାନ ରହିଛି, ତୁମେ ପ୍ରାର୍ଥନା କର ତୁମର ସ୍ୱଭାବଟା, ସ୍ୱଭାବଟା ଭଗବାନଙ୍କ କୃପା ବିନା, ପ୍ରାର୍ଥନା ବିନା କେବେ ବଦଳିବ ନାହିଁ। ଓଡ଼ିଆର ଲୋକ ସେ ରାଗି ରାଗି କୁହନ୍ତି, ମଲେ ସ୍ୱଭାବ ଯାଏ, ଆରେ ମଲିକି ସ୍ୱଭାବ ଗଲା, ମରିଗଲେ ତ ତୁମେ ଯୋଉ ସ୍ୱଭାବ କରିଥିବୁ, ପୁଣି ଯାଇ ତୋର ତ ସେଇ ମନ ବୁଦ୍ଧି ଥିବ, ଯୋଉଠି ଯିବୁ ପୁଣି ସେ ସ୍ୱଭାବଟା ବାହାରିବ। ଏଟା ପ୍ରାର୍ଥନା ଜିନିଷ ନା, ଭଗବାନ ପ୍ରାର୍ଥନା କଲେ ହିଁ ଜଣେ ଗୋଟେ ଲୋକ, ଏଇ ଗାଁ ଗହଳି ଛୁଆମାନେ ଏସବୁ ଗାଁ ଲୋକ ଯେତେବେଳେ ଆସନ୍ତି, ସେ ମଠରେ ଦେଖିବେ, କାହାକୁ କହିବା, ଆରେ ଏ ଛୁଆଟା ଏତେ ବଦଳି ଗଲା, କେତେ ଚଗଲା ଥିଲା ବାବା ଜିଲ୍ଲା ପରେ ବଦଳି ଗଲା। ଆଉ ସେ ତାଙ୍କ ସ୍ୱଭାବଟା ଦେଖିଛନ୍ତି, ସ୍ୱଭାବଟାକୁ ବିଜୟ କରି, ଏଇଟା ବଡ଼ କଷ୍ଟ ଜିନିଷ ନା। କେବଳ ଆମ ହାତରେ ତ କିଛି ନା, ଆମେ କ'ଣ କରିବା, ଆମର ତ ସେତିକି ସଂସ୍କାର ଅଛି, ଆମେ ଦୁଃଖ କଲେ ବି କ'ଣ ହବ, ତାକୁ ଚେକ୍ ବି କରିପାରିବାନି। ଯେତେ ତୁମେ କଥା କହୁଥିବ, ଏ ବାବୁ ଯେତେ କଥା କହିଲେ କ'ଣ ହବ, ବାଣ ଛାଡ଼ିଦେବ, ବୁଲେଟ୍ ମାରିଦେବ ସାଙ୍ଗେ ସାଙ୍ଗେ, ହଉନି ଭଲ କଥା କ'ଣ କ'ଣ ମାରିଦେବ, ଦିବଦ କଥା ଝାଡ଼ିଦେଲ ଦିବଦ କିରି, ଏଇଟା କ'ଣ? ତାପରେ ତାପରେ କଲେ କ'ଣ, ତାପରେ ହାତ ଧର, ଗୋଡ଼ ଧର, କ'ଣ ଅଛି, ତାପରେ ଆଉ କିଛି ଅଛି, ବୁଝିପାରୁଛ କି ନାହିଁ? ଗୋଳିଟା ଫଲ୍ସ ହେଇଯାଏ, ଇଏ କେବେ ଫଲ୍ସ ହବନି, ଜାଣିଛ ନା? ଏ ଯେଉଁ ଗୋଳିଟା ମାରୁଛ, ନ ବାଜିଲେ ତାର କ'ଣ ହବ, ସେ ଲୋକ ଦେହରେ ନ ବାଜିଲେ କେଉଁଠି ହାତରେ ବାଜିବ, କେଉଁଠି ଗୋଡ଼ରେ ବାଜିବ, ମୁଣ୍ଡରେ ବାଜିବ, ତା କାନ ଟିକେ ଛିଡ଼ିଯିବ, ନହେଲେ କେଉଁଠି କ'ଣ ହବ? ଏ ବାକ୍ୟ ବାଣ ଏ ଥରେ ବାହାରିଲା ମାନେ ଆଉ ଫେରିବନି, ଏ ଗୋଟେ ମାରିବ ହିଁ ମାରିବ, ୟା ପାଇଁ ନିଶାନ କିଛି ଦରକାର ନାହିଁ। ବାକ୍ୟ ବାଣ ପାଇଁ ଏ ଯେଉଁ ଗନ୍ ଗୁଡ଼ା କ'ଣ ହେଟା ବନ୍ଧୁକରେ ତାର ଟାର୍ଗେଟ୍ ଲଗାଉଛ ନା, ଆଉ ଏଇଠି ମାରିବି, ଏ ନ ବାଜିଲା ତ ବେକାର ହେଇଗଲା ଗୋଳି, ଇଏ କିନ୍ତୁ ବେକାର ଯିବନି। ଯେଉଁ ଗୋଟେ କଠୋର କଥା କାହାକୁ କହିଦେଲ ମାନେ, ସେ ନିଶ୍ଚିତ ହିଁ କ୍ଷତି ହବ ତାର, ତୁମର ତ କ୍ଷତି ହେଲା, ନିଶ୍ଚିତ ହିଁ କ୍ଷତି ହବ। ସେଥିପାଇଁ କିଂ ପ୍ରଭାସ, ସେ କ'ଣ ସେ କୁହନ୍ତି ନିନ୍ଦା ସ୍ତୁତିରେ ରାଗଦ୍ୱେଷରେ? ଆମର ଆମର ଗୋଟିଏ ପଥକୁ ସବୁବେଳେ ଏ ପଥରେ ଗୋଟିଏ ଜିନିଷ ଚିନ୍ତା କରେ, ଆରେ ଭାଇ ଭଗବାନଙ୍କୁ ପାଇବି ତ ନାହିଁ, ଠିକ୍ ନାହିଁ, ଏତେ ଜୀବ ଗୁଡ଼ାକ କଷ୍ଟ କାହିଁକି ଦେବି, କାରଣ ଆମର ତ ଆମର ଜୀବମାନଙ୍କର ଆଶୀର୍ବାଦ ଦରକାର। ଆମର ଆମେ ଗୋଟେ ଖରାପ ଲୋକ ହବା ମୋର ଦରକାର, ମାନେ ମୁଁ ଗୋଟେ ଭଲ ଲୋକ ତ ହେଇପାରିବିନି, ଗୋଟେ ଭଲ ଲୋକଟା ହବା ମୋ ହାତରେ ନାହିଁ, ଆମେ କ'ଣ କରିବା? ଆମେ ଗୋଟେ ବଡ଼ ଭକ୍ତ ହବା, ଏଇଟା ଆମ ହାତରେ ଅଛି, ଆମ ହାତରେ କିଛି ନାହିଁ, ଏଇଟା ତ ପ୍ରଭୁଙ୍କ ହାତରେ। ମୋତେ ଭଲ ଲୋକଟା ହେଇପାରିବନି, ଖରାପ ଲୋକ ଆଟଲିଷ୍ଟ ହେବିନି, ଗୋଟେ ମଣିଷ ହେଇକି ମୁଁ ବଞ୍ଚେ। ଜଗତରେ ବହୁତ ବହୁତ ଲୋକ ଅଛନ୍ତି ଦେଖ, ସେ ବହୁତ ସେମାନେ ତାଙ୍କର କେହି ପ୍ରଶଂସା କରୁନାହାନ୍ତି, ଖରାପ ବୋଲି ବି କହୁନାହାନ୍ତି, ଏମିତି ନାହାନ୍ତି। ଏଇ ଗାଁ ଭିତରେ ସବୁ ଲୋକ ଲୋକ କ'ଣ ତମେ ଗାଁ ନାହାନ୍ତି, ତାଙ୍କ ନାଁରେ କିଏ କ'ଣ ଛକରେ କହୁଛି କହୁନାହାନ୍ତି, କ'ଣ ତାଙ୍କ ବିଜନେସ୍ କରିକି ସେ ତାଙ୍କର ବଞ୍ଚିକି ରହିଛନ୍ତି। ତାଙ୍କର କିଏ ନିନ୍ଦା କରୁନାହାନ୍ତି, କିଏ ପ୍ରଶଂସା କରୁନାହାନ୍ତି। କମସେ କମ ଗୋଟେ ଡିଭୋଟି ୟା ଉପରେ ବହୁତ ସିରିୟସ୍ ହେବା ଦରକାର। ହଁ, ଭଗବାନଙ୍କର ବଡ଼ ଗୋଟେ ବଡ଼ ଭକ୍ତ ହେବାଟା ମୋ ହାତରେ ନାହିଁ, ଗୋଟେ ଶୁଦ୍ଧ ଭକ୍ତ ହେବା ମୋ ହାତରେ ନାହିଁ, ମୁଁ ଟ୍ରାଏ କରିପାରେ, କିନ୍ତୁ ଇଟ୍ ଇଜ୍ ଅପ୍ ଟୁ କୃଷ୍ଣ, ଗୁରୁ ଆଣ୍ଡ କୃଷ୍ଣ। ମୁଁ ତ ବଡ଼ ଭକ୍ତ ହେଇପାରିବିନି, କିନ୍ତୁ କମସେ କମ୍ ମୋତେ କେହି ଖରାପ ବୋଲି ନ କୁହନ୍ତୁ। କାହିଁକି ଖରାପ ବୋଲି ନ କୁହନ୍ତୁ ନା, ମୋତେ ଖରାପ ଦୃଷ୍ଟିରେ ଦେଖିଲେ ମୁଁ ସେମାନଙ୍କ ଆଶୀର୍ବାଦରୁ ବଞ୍ଚିତ ହେଇଛି। ଖରାପ ମୋ ଦୃଷ୍ଟିରେ ମୋତେ ଖରାପ ନ କୁହନ୍ତୁ, ଏହାର ଅର୍ଥ ସମ୍ମାନ ପାଇଁ ନୁହେଁ, କାରଣ କିଏ ଆମକୁ ସମ୍ମାନ ଦେଇଦେଲେ ଯେ ଆମର ଭକ୍ତି ହେଇଯିବ, ସେଟା ସେ ଦୃଷ୍ଟିରେ କୁହାଯାଉନି। କମସେ କମ୍ ଗୋଟେ କେହି ମୋତେ ଖରାପ ବୋଲି ନ ଭାବନ୍ତୁ। ଆକ୍ଚୁଆଲି ଯେଉଁମାନେ ବଡ଼ ଆଜି ହେଇଛନ୍ତି ସେମାନଙ୍କ ଉପରେ ସେତେ ଲୋକଙ୍କର ଆଶୀର୍ବାଦଟା ରହିଛି। କେହି ଏମିତି ରାତାରାତି କିଏ ଗୋଟେ ପାଠ ପଢିକି ବଡ଼ ହେଇନି, ଆଉ ସିଏ ଯିଏ ପାଠ ପଢିକି ସେ କେଉଁଠି ଘୋଷା ଘୋଷି କରିକି ବା ଯେ କେଉଁଠି ଗୋଟେ କ'ଣ ଟେକ୍ନିକାଲି ବଡ଼ ହେଇଛି, ସେ ବେଶୀ ଦିନ ବି ବଡ଼ ହେଇପାରିବନି, ସେଟା ନୁହେଁ ନା। ତା ପୁଣ୍ୟବଳରେ ସେ ଯାଉଛି, ପୁଣି ଫଲ୍ଡାଉନ୍ ହେଇଯିବ, ସେଟା ହେଇଯିବ। ସେ ବୈଷ୍ଣବ ମାନଙ୍କର ଆଶୀର୍ବାଦ, ଗୁରୁଜନ ମାନଙ୍କର ଆଶୀର୍ବାଦ ସବୁ ଆମକୁ ଦରକାର। ଜଣେ ବହୁତ ଶିକ୍ଷିତ ନ ହେଇପାରେ ବା ଜଣେ ବହୁତ ଆଡ଼ଭାନ୍ସ ସ୍ପିରିଚୁଆଲ ନ ହେଇପାରେ, ସେ ଗୋଟେ ଜୀବ ନା, ତ କାଇଁ କଷ୍ଟ ଦେବାକୁ। ଭକ୍ତିରେ ଅଙ୍ଗ ନାଟା, ଏଠି ଭକ୍ତିରେ 64 ଅଙ୍ଗ ଭିତରେ ଗୋଟେ ଅଙ୍ଗ ନା, ପ୍ରାଣୀ ମାତ୍ରେ କାୟ ମନେ ଉଦ୍ବେଗ ନା ଦେବି, ପ୍ରାଣୀ ମାତ୍ରକେ କାୟ ମନରେ ଉଦ୍ବେଗ ଦେବନି। କଷ୍ଟ ତୁମେ ଦଉଛ ମାନେ ବହୁତ ଅସୁବିଧା, କିନ୍ତୁ ଆମେ ତ କର୍ମୀ ଜୀବନରେ ଥିଲା ବେଳେ ଜାଣିନେ, କିନ୍ତୁ ଭକ୍ତ ଜୀବନରେ ଗୋଟେ କୁହନ୍ତିନି ଆଟଲିଷ୍ଟ କନସିୟସ୍ର ରୁହ, କିନ୍ତୁ କନସିୟସ୍ ଚେତନଶୀଳ ହେଇକି ରହୁ ରହୁ ବି ହେଇଯିବ, ଗୋଟେ ଏମିତି ସିଚୁଏସନ୍ ଅଛି ତୁମର ହେଇଯିବ, ପୁଣି ତୁମେ ତାକୁ ରେଷ୍ଟ୍ରେନ୍ କର, ପୁଣି ଫେରାଅ, ଏଇଟା ମୁଁ କରିଦେଲି ଭୁଲ, ପୁଣି ନା ପ୍ରାର୍ଥନା କର, ଏଇଟା ଜୀବନଶୈଳୀ ଚାଲିବ। ଯେତେବେଳେ ଆମ ରିଆକ୍ସନ୍ଟା ବନ୍ଦ ହେଇଯିବ, ଏ ବଚନର ଯାହା କ'ଣ କହୁନଥିଲେ ଏ ଅନଫେଲୁଏବଲ୍ ଯାହା କହନ୍ତି ଇଏ ଗୋଟେ ବୁଲେଟ୍, ୟାର ନିଶାନ କିଛି ଦରକାର ନାହିଁ, ଯାହା ଉପରେ ଯେମିତି ବେଳେ ଯେଉଁ ସ୍ଥିତିରେ ସକାଳେ ସଞ୍ଜେ ଯେତେବେଳେ ଯାହାକୁ ତୁମେ କହିପାର ସେଟା ଚାଲିବ, ସେ ଗୁଳି ଭଲ ନାହିଁ ସଞ୍ଜେ। ଯାହାର ବଚନ ଯେତେ ମଧୁର ଆଉ ଜ୍ଞାନପୂର୍ଣ୍ଣ, ଅନ୍ୟକୁ ଉଦ୍ବେଗ ଦେଉନି, ଅନ୍ୟକୁ ଯାହାର କଥା ଅତ୍ୟନ୍ତ ପୀଡ଼ାଦାୟକ, ସିଏ ଭକ୍ତିରେ ଟୋଟାଲ କିଛି କରିପାରିବନି ବୋଲି ଜାଣ, କିଛି କରିପାରିବନି। ସିଏ ଯେତେ ସେ କଲେ ଯାଉଛନ୍ତି ନେ, ଯେତେ ସେ ଆଗକୁ ଯାଉଥିବ ସେ ଆଣ୍ଠି ପଡ଼ିବ, କାହିଁକି ସବୁ ଜୀବ ହୃଦୟରେ ଭଗବାନଙ୍କର ନିବାସ। ଆଉ ଆମର ଲାଷ୍ଟ ଜିନିଷ ହେଉଛି, ଭକ୍ତିର ଶେଷ ଜିନିଷ ହେଉଛି, ଆମ ଭଗବାନଙ୍କ ପାଖକୁ ଯିବା ପୂର୍ବରୁ ପ୍ରତ୍ୟେକ ଜୀବ ଭଗବାନଙ୍କର ଗୋଟେ ମନ୍ଦିର। ଏଇ ଜ୍ଞାନ ଆସିଲା ପରେ ଆମେ ସେଠିକି ଯାଇପାରିବା। ଘୃଣା ଦୃଷ୍ଟିରେ ତୁମେ କାହାକୁ ଦେଖିପାରିବନି, ଭୁଲ ଟିକେ ଆଉ ଦେଖିପାରିବନି, ସେତେବେଳେ ଭୁଲ ଟିକେଟା କାହାର, ଶରୀର ନା ଆତ୍ମାର, ଆଉ ଶରୀର ତ ହେଉଛି, ଶରୀରଟା ତ ପ୍ରେସେବୁଲ ଜିନିଷଟା, ନଷ୍ଟ ଜିନିଷ, ଆମେ କାହିଁକି ତା ଉପରେ ଧ୍ୟାନ ଦେବା, କାହିଁକି ତାକୁ ଧ୍ୟାନ ଦେବା, ଆମେ ଯେହେତୁ ଥାର୍ଡ ଗ୍ରେଡ଼ରେ ଅଛେ ସେଥିପାଇଁ ଆମେ ଗୋଟେ ଦେଖିଦେଉ ଯେ ଭୁଲ କଲା କି ଠିକ୍ କଲା। ଆଉ ଯଦି ଭୁଲ କଲା ଠିକ୍ କଲା, ତାହେଲେ ଭଗବାନ ଗୀତାରେ କ'ଣ କହିଥିଲେ, କ୍ଷିପ୍ରମ ଭବତୀ ଧର୍ମାତ୍ମା ସଶୋଶାନ୍ତି ନିଗଚ୍ଛତି କୌନ୍ତେ ପ୍ରତି ଜାନାମି ନମି ଭକ୍ତ ପ୍ରଣଶ୍ୟତି। ୟା ପୂର୍ବଶ ଲୋକ କ'ଣ ଅଭିଜିତ ସୁନ୍ଦର ଆଚାର, ତା ଦେହରେ ଏଟା ଲିଙ୍କ କର, କ୍ଷିପ୍ରମ ଭବତୀ ଧର୍ମାତ୍ମା, ଯଦି ବି ସେ କିଛି ଭୁଲ କରିଛି, କ୍ଷିପ୍ରମ କ୍ଷିପ୍ରମ ମାନେ କ'ଣ, ଅତି ଶୀଘ୍ର ସେ ଧର୍ମାତ୍ମା ହେଇଯିବ, କ'ଣ ଶାନ୍ତି ପାଇବ ନା, ସଶୋଶାନ୍ତି ନିଗଚ୍ଛତି, ଶାଶ୍ୱତ ଶାନ୍ତି ସେ ପ୍ରାପ୍ତ ହବ। ଭକ୍ତିର ଏଟା ମହିମା ନା, ଯିଏ ଯାହା କରୁଛି ସେଟା ପ୍ରଭୁଙ୍କ ପ୍ରେରଣା କରୁଛି, ଆମେ ଅନ୍ୟର ଦୋଷ ଦେଖିବା ଉଚିତ ନାହିଁ। ଏଇଟା କହିଦେଲେ ବି ହବ, ଏଇଟା ପ୍ରବଚନର କଥା ନୁହେଁ, ଏଇଟା ଇଏ ହେଉଛି ପ୍ରାର୍ଥନାର କଥା। ବହୁ ବହୁ ପ୍ରାର୍ଥନା କଲା ପରେ ତୁମକୁ ଭଗବାନ ସେମିତି ଗୋଟେ ପ୍ରୋଟେକ୍ଟେଡ୍, କ'ଣ କୁହାଯାଏ, ସୁରକ୍ଷିତ କରି ରଖି ତୁମକୁ ସେଭଳିଆ ପରିବେଶ, ସେଭଳିଆ ସ୍ଥିତି, ସେଭଳିଆ ସଙ୍ଗ ଆସିବ ନାହିଁ। ଅଦରୱାଇଜ୍ ଏଇଟା ତୁମ ହାତରେ ନାହିଁ, ତୁମ ଆରେଞ୍ଜମେଣ୍ଟ ତୁମେ କହିବନି, ତୁମେ ଯୁଆଡ଼େ ଯିବ ସେଇ ଟାଇପ୍ର ଲୋକ। ତୁମେ ବୃନ୍ଦାବନ ଯାଇ ଦେଖୁନା, ଯାଅ ତୁମେ ବୃନ୍ଦାବନ ଯାଅ, ମଥୁରା ଯାଅ, ଦ୍ୱାରକା ଯାଅ, ମୁଁ ଦେଖିଛି କେତେ ବାବା ଯାଇ ରହିଛନ୍ତି, ବ୍ରଜବାସୀମାନଙ୍କ ଗାଳି ଦେବେ। ମୁଁ ତାଙ୍କୁ କହୁଛି ତୁମେ କାହିଁକି ଏଠି ରହିଛ, ସବୁ କାହିଁକି ରହିଛ, ଗୋଟେ ଅଛି ଖାଲି ଖାଲି ଗୋଡ଼ି ଗୋଡ଼ି ଗାଳି ଦେବ, ଆକୁ ଗାଳି ଦେ, ତାକୁ ଗାଳି ଦେ, ସେ ବ୍ରଜବାସୀ ଗାଳି ଦେ, କିଏ ତୁମେ କାହିଁକି ଗୋଟା ବେକାର, ତୁମେ ତ ଭଜନ କି ଭଜନ କରୁଛ, କ'ଣ ତୁମର ସ୍ଥିତି, ଭଗବାନ ସେ ଭାବନ୍ତି କ'ଣ ଜଗତରେ ସବୁ ଲୋକ ହେଉଛନ୍ତି ଭୁଲ, ସବୁ ଲୋକ ଭୁଲ, କାରଣ ଭୁଲ ଦେଖିବା ଲୋକ ସେ ଆଉ କେଉଁଠି ସ୍ଥିର ହୋଇ ରହିପାରିବେନି। ଯାହାର ଭୁଲ ଦେଖିବାର ପ୍ରବଣତା ଆସିଗଲା, ସେ ଯେଉଁଠି ଯେଉଁ ଭୁଲ ବାଛିଥାଉ, ଗୋଟେ ଆମର ପଢା ହଉଥିଲା ଜିରା ରୁଷିରା କାଢ଼ିବା ବନ୍ଧୁଙ୍କର ସ୍ୱଭାବ, ପଢିଯିବା ବୋଲି କେଉଁଠି ତୁମର ମନ ଅଛି, କିଛି ନଥିବ। ପାଠ ତ ପଢ଼ୁନା ଆଉ କ'ଣ, ସେତେବେଳେ ଯାହା ପଢ଼ୁଥିଲେ ସେ ଖାତା ପତ୍ର କ'ଣ ଥିବ, ସେ ଓ ଆ ଲେଖା ହେଇଥିବ ନା କ'ଣ, ସେଟା କିଛି ନଥିଲା। ଜିରାରୁ ସେରା କାଢ଼ିବା ବନ୍ଧୁଙ୍କର ସ୍ୱଭାବ, ସେ ଗୋଟେ କ'ଣ ବିଦେଶୀ ଲୋକଟା, ମୁଁ ସୁନ୍ଦର କରିଛି କ'ଣ ପ୍ରତିମୂର୍ତ୍ତିଟା କରିଛି କରିଛି, ତା ନାକଟା ତା ଆଉ ଗୋଟେ ବନ୍ଧୁକୁ ଡାକିଲା, କହିଲା ଭାଇ ଆସିଲ ଦେଖିଲ ତୁମର ଏଇ ଯେଉଁ ମୁଁ ମୂର୍ତ୍ତିଟା କରିଛି ଏଟା ଭଲ ଅଛି କି ନାହିଁ, କହିଲା ସବୁ ଭଲ ହେଇଛି, ଆକ୍ଚୁଆଲି କିଛି ଦୋଷ ନାହିଁ, ସବୁ ଭଲ ହେଇଛି, ନାକଟା ଟିକେ ତେଢ଼ା ଭଳିଆ ଦେଖାହଉଛି, ନାକ ତେଢ଼ା ହେଇନି କିଛି ହେଇନି, ସେଠି କହିଲା ଆଉ ଟିକେ ରୁମ୍ ସଜେଇ ଦେଉଛି, ମିକ୍ସର ନେଲା ସେ ଯେଉଁ ଡଷ୍ଟ ଗୁଡ଼ାକ ତା ନାକରେ ଝୁର ଝୁର କରି ପକେଇଦେଲା, ମାନେ ନିଆଁଟା ଲଗେଇ ଦେଇ, କହିଲା ହଁ ଏବେ ସିଧା ହେଇଗଲା, ସେ ତ କିଛି କରିନି, ଜିରାରୁ ସିରା କାଢ଼ିବା, ଜିରାରୁ ସିରା କାଢ଼ି ହବ, ବୁଝିପାରୁଛ ନା, ଜିରାଟା ଦେଖିଲ, ଜିରାଟା ସୀତା ଜିରାଟା ସିରା ଅଛି ଦେଖିଛ, ତୁ ସେ କହିବୁ ସିରାଟା କାଢ଼ିବି, ହବ ହବ, ତୁମର ଦୋଷ ଦେଖିବା ପାଇଁ ଆସିଗଲେ ତୁମେ ଜିରାରୁ ସିରା କାଢ଼ିବ, ସବୁବେଳେ ଦୋଷରୁ ଗୁଣ ଦେଖିବ, ଦୋଷରୁ ଗୁଣ ଦେଖିବ, ତୁମେ ଦୋଷରୁ ଗୁଣ ଦେଖିବ, ତୁମେ ପୁରା ଅସତ୍ତମ ସ୍ଥିତିକି, ଅସତ ଅସତ୍ୟର ଅସତ୍ତମ ଏଇ ଗ୍ରେଡ଼କୁ ପଳେଇବ, ଆଉ ମହତ ସ୍ଥିତିକି ଯାଇପାରିବେ, ପୁରା ଶେଷକୁ ଅଳ୍ପ ଦୋଷ ନଥିବ, ଦୋଷକୁ ଦେଖିବ, ଏତେ କଲା ସେ ଗୋଟେ ନୀତିକାର ଲେଖିଲେ ବା ସେ ଆଉ ଗୋଟେ ଭାଗବତ କଥାରେ ସବୁ ନୀତି ପ୍ରୟୋଗ ହୁଏ, ବେଶୀ ବାହାର ଲୋକ ଗୁଡ଼ା ଭକ୍ତ ଯାଆନ୍ତି, ବାହାର ଲୋକ କଥା କ'ଣ କହିବେ, ଭକ୍ତ ବି ଗୁଡ଼ା ସବୁ ଜାଣିବା ଦରକାର, କାରଣ ତା ମାଇଣ୍ଡଟାକୁ ସେ କଣ୍ଟ୍ରୋଲ କରିବେ, ନୀତିଟା କ'ଣ ଗୋଟେ ମାଇଣ୍ଡଟା ଗୋଟେ ଲୋକଟାକୁ ଲୋକ ଗୋଟେ ଲୋକର ମାଇଣ୍ଡଟାକୁ ଚେକ୍ କରେ, ଏଇଟା କରିବା ଉଚିତ ନୁହେଁ, କାରଣ ତାର ତ ପ୍ରଭୁଙ୍କ ପ୍ରସହିତ ସମ୍ପର୍କ ହେଇନି, ନୀତିକାର ଲେଖିଲେ ଦୋଷ କ'ଣ ଦେଖୁଛ କି, ଭଗବାନ ଯେତେବେଳେ ସୃଷ୍ଟି କରିଛନ୍ତି ସବୁ ଦେଖ ସବୁ ଜିନିଷ ଗୋଟେ ଜାଗାରେ ରଖିଛନ୍ତି, ବିଷ ଯୋଉଠୁ ବାହାରିଲା, ବିଷ ଯୋଉଠୁ ବାହାରିଲା, ଅମୃତ ସେଠୁ ବାହାରିଲା, ଭଗବାନ ବି ସେଠୁ ବାହାରିଲେ, ତୁମେ କାହିଁ ଏତେ ବାହାଦୁର ଦେଖୁଛ, ଦେଖୁନ ସମସ୍ତେ ମିଶି ହଁ ଦେବତା କାମ କରୁଛନ୍ତି, ଅସୁର କାମ କରୁଛନ୍ତି, ସେ ଗୋଟିଏ ସମୁଦ୍ର ମନ୍ଥନ ସବୁ ବାହାରୁଛି, ସେଠୁ ଲକ୍ଷ୍ମୀ ବାହାରିଲେ ବାହାରିଲେନି, ଲକ୍ଷ୍ମୀ ବାହାରିଲା, ଅମୃତ ସେଠୁ ବାହାରିଲା, ବିଷ ସେଠୁ ବାହାରିଲା, ସବୁ ତ ଗୋଟେ ଜାଗାରେ ଅଛି, ତୁମେ କାହିଁ ଚିନ୍ତା କରୁଛ, ତୁମେ ସମୁଦ୍ର ମନ୍ଥନ କରନି, ସବୁ ବାହାରିବ, ଆମର କାମ କରିବାର ଅଛି, ଆମର ଗୋଟେ ଜିନିଷ ହେଲା ଆମେ ଯେତେ ଆଲୋଚନା ପର୍ଯ୍ୟାଲୋଚନା କଲେ ଏହାର ଉପାୟ କିଛି ନାହିଁ, କିନ୍ତୁ ଆମେ ଆମେ ଯଦି ଆଲୋଚନା କରୁଛେ ଏଇସବୁ କ'ଣ ଏସବୁ କ'ଣ ଏହାର ଅର୍ଥ ହେଉଛେ, ଆମକୁ କେବଳ ପ୍ରାର୍ଥନା କରିକି ଏ ଗୁଣ ଗୁଡ଼ିକ କେମିତି ଅର୍ଜନ କରିବା, ଭଗବାନ କରୁଣା କଲେ ଏଇଟା ଆପଣ ଏ ଯେଉଁ କହିବା କିଂ ପ୍ରଭାସ, ସେ ବହୁତ କଥାଭାଷା କଲେ ଦୋଷ ବି ଅଧିକା ବଢ଼ିବ, ବିକ୍ଷୋଭ ଚିତ୍ତ ହବ, ଅପରାଧ ହବ, ଆଉ ଜୀବ ଉଦ୍ବେଗ ହବ, ଜୀବ ଉଦ୍ବେଗଟା ବଡ଼ ଖରାପ ଜିନିଷ ଭକ୍ତିରେ, ଭକ୍ତିରେ ବହୁତ ବଡ଼ ବାଧକ ଏଇଟା, ସେଥିପାଇଁ ସେ ପଚାରୁଛନ୍ତି ସ୍ଥିତ ପ୍ରଜ୍ଞ ସ୍ତୟ ସ୍ତୁତି ନିନ୍ଦୟ ସ୍ନେହ ଦୋଷୟ ପ୍ରାପ୍ତୟ ମୁଖତଃ ସ୍ୱଗତମ ବା କିମ୍ ବୃହାତ, ତାଙ୍କୁ ନିନ୍ଦା କରିଦେଲେ ସ୍ତୁତି କରିଦେଲେ ତାକୁ ସ୍ନେହ କଲେ ଦ୍ୱେଷ କଲେ ତାଙ୍କ ମୁଖରୁ କ'ଣ ବାହାରେ, ସେ କ'ଣ କଥା କୁହନ୍ତି, ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି, କିମ୍ ଆସିତ ଅଛି ନା, କିମ୍ କିମ୍ ଆସିତ ବ୍ରଜିତ କିମ୍ କିମ୍ ଆସିତ କିମ୍ ଆସିତ ବାହ୍ୟ ବିଷୟସୁ କଥମ ଇନ୍ଦ୍ରିୟାଣମ ନିଗ୍ରହ କରିବା, କିମ୍ ଆସିତ ଶବ୍ଦ କଥ କହିଲେ, କାରଣ ସିଏ ଜଣେ ସ୍ଥିତ ପ୍ରଜ୍ଞ ନା, ସେ ଜଗତ ରହୁଥିବ, ବାହ୍ୟ ବସ୍ତୁ ଠାରୁ ଇନ୍ଦ୍ରିୟମାନ କେମିତି ନିଗ୍ରହ କରେ, ଗୋଟେ ନାରୀ ଅଛି, ଗୋଟେ ଧନ ଅଛି, ଭଲ ଆହାର ଅଛି, ଭଲ ପୋଷାକ ଅଛି, ଭଲ ଗାଡ଼ି ଘୋଡ଼ା ସବୁ ଜିନିଷ ଅଛି, ସେ କେମିତି ନିଗ୍ରହ କରି ରଖୁଛି, ମୁଁ ଜାଣିବି କେମିତି, ସେ ଲୋକ ଲୋକଟାକୁ କେମିତି ଜାଣିବି ମୁଁ, ସିଏ କେମିତି ନିଗ୍ରହ କରନ୍ତି, ସେ କଥା ସେ କହୁଛନ୍ତି, କିମାସିତ ବାହ୍ୟ ବିଷୟସୁ କଥମ ଇନ୍ଦ୍ରିୟାଣମ ନିଗ୍ରହ କରିଆତ, ବାହ୍ୟ ବିଷୟରୁ ଏଇଟା କେମିତି ଲାଗିବ, ଏ ଶ୍ଳୋକ ଏ ପ୍ରଶ୍ନ ଉତ୍ତର କେଉଁଠି ରହିଲା, କହିଲେନି ଅଙ୍ଗାନୀ ଏ କୁର୍ମର କଥା କହିଲେ, କୁର୍ମର ଉଦାହରଣ ଦେଇନାହାନ୍ତି, କୁର୍ମ ଯେମିତି ଇନ୍ଦ୍ରିୟମାନଙ୍କୁ, କାରଣ ଏଇ ଚାରିଟା ପ୍ରଶ୍ନ ଟୋଟାଲ ଅଧ୍ୟାୟଟାକୁ କଭର କରିବ, ଏଇଟା ଅଧ୍ୟାୟ ସମାଧି ପର୍ଯ୍ୟନ୍ତ ଏଇ ଚାରିଟା, ଏଇ ଯେଉଁ ଗୋଟିଏ ପ୍ରଶ୍ନଟା ଯେଉଁ ଚାରିଟା ତାର ଅଛି, ସ୍ଥିତପ୍ରଜ୍ଞଙ୍କ ଆଭାସ ସମାଧି ସଦସ୍ୟ କିଏ ସବୁ, ସମାଧି ଅବସ୍ଥାଟା କ'ଣ, ସ୍ଥିତ କିମ୍ ପ୍ରଭାସ ଦେ ଆସିତ କିମ୍ ବ୍ରଜେତ କିମ୍ କିମ୍ ଆସିତ ବ୍ରଜେତ କିମ୍ ଯେଉଁ କହିଲେ, ଏଇଟା ପୁରା କଭର କରିବ ଟୋଟାଲ ଏହାର ଉତ୍ତର କେମିତି ଅଧ୍ୟାୟ ଶେଷ ପର୍ଯ୍ୟନ୍ତ, ଦ୍ୱିତୀୟ ଅଧ୍ୟାୟ ଶେଷ ପର୍ଯ୍ୟନ୍ତ କହିଲେନି ଅଙ୍ଗାନୀ କୁର୍ମାନୀ କୁର୍ମ ଯେମିତି ଅଙ୍ଗ ଭିତରୁ ରଖିଦେଉଛି, ବାହ୍ୟ ବିଷୟରୁ ସିଏ କେତେବେଳେ ବାହାର କରୁଛି, କେତେବେଳେ ବାହାର ଏଇଥିରେ ଥିବ ନା, ଏଇ ଦ୍ୱିତୀୟ ଅଧ୍ୟାୟ ଅଛି, କିମ୍ ଆସିତର ଉତ୍ତର ସେଟା, ସ୍ଥିତ ପ୍ରଜ୍ଞାନ ଉତ୍ତର ପ୍ରଥମା ଦେବେ, ସେ ପ୍ରଜ୍ଞ କାହା କୁହନ୍ତି କାହା ଭାଷା ସେଠି କହିବେ ନା, ପରବର୍ତ୍ତୀ ଶ୍ଳୋକ ଆରମ୍ଭ ହବ।
ଯାହା ସର୍ବତ୍ର ଅଭିନିନ୍ଦତେ ଏଇଟା ଶୁଭା ଶୁଭ ପରିତ୍ୟାଗ ସ୍ଥିତ ପ୍ରଜ୍ଞା ସବୁ ଉଚିତ ଭଗବାନ କହିବେ ନା ସବୁ ସ୍ଥିତ ପ୍ରଜ୍ଞା ଲକ୍ଷଣ ପ୍ରଶ୍ନ ପୁରା ପିନ୍ପଏଣ୍ଟ ଗୀତା ନା ଗୋଟେ ଶ୍ଳୋକକୁ ପୁରା ପ୍ରଶ୍ନକୁ ଯିଏ ନ ଧରିପାରିବ ଗୀତା ଭାଗବତ ସେ ଉତ୍ତର ଭାଗବତ ବୁଝିପାରିବନି କି ଗୀତା ବୁଝିପାରିବନି ଯେଉଁମାନେ ପ୍ରଶ୍ନଟାକୁ ଯେତେ ଧରିପାରନ୍ତି ସେ ସେତେ ଉତ୍ତରଟାକୁ ଜାଣିପାରିବେ ଭାଗବତ ଆଉ ଗୀତା କାରଣ ଏ ଗୋଟେ ପ୍ରଶ୍ନ ଉପରେ ହିଁ ଚାଲିଛି ପ୍ରସଙ୍ଗଟା ଭାଗବତ ବି ସେୟା ସବୁ ପ୍ରବଚନ ଚାଲିଛି ଆଉ ପ୍ରଶ୍ନ କରୁଛନ୍ତି ପ୍ରଶ୍ନ ହିସାବରେ ଗୋଟେ ଲୀଳା ଚାଲିଛି ପୁଣି ସେ ଲୀଳା ଭିତରେ ପୁଣି ପ୍ରସଙ୍ଗ ରହିଛି କି ମାସିତ ବାହ୍ୟ ବିଷୟସୁ କଥମ ଇନ୍ଦ୍ରିୟାଣ ନିଗ୍ରହ କରିଆତ୍ ବାହ୍ୟ ବିଷୟରୁ ଇନ୍ଦ୍ରିୟମାନଙ୍କୁ କିଭଳି ସେ ନିଗ୍ରହ କରନ୍ତି ନିଗ୍ରହ ମାନେ କ'ଣ ସଂଯମ କରି ରଖନ୍ତି ଆଚ୍ଛା ବ୍ରଜେଇ ତ କିମ୍ ତତେ ନିଗ୍ରହ ଭାବେ ଚ କଥମ ବିଷୟ ଅବାପ୍ନୁୟାତ୍ ଇତି ଅର୍ଥ ବ୍ରଜେଇ ତ କିମ୍ ତତେ ନିଗ୍ରହ ଭାବେ ଯଦି ସେ ନିଗ୍ରହ ନ କରିପାରିଲେ ଚ କଥମ ବିଷୟ ଅବାପ୍ନୁୟାତ୍ ସେ ତ ବିଷ ପ୍ରାପ୍ତ କିଭଳି ହୁଅନ୍ତି ଯଦି ଯଦି ନିଗ୍ରହ କରିଦଉଛନ୍ତି କ'ଣ କହିଲେ ଓଡ଼ିଆରେ ଅଲଗା ଅର୍ଥ କରିଛନ୍ତି ବ୍ରଜତ କିମ୍ କିପରି ଚାଲନ୍ତି ଆଚ୍ଛା ବ୍ରଜତ କିମ୍ ସିଏ ଅର୍ଥ ହଲା କଲେ ବଳଦେବୀ ଦର୍ଶନ ତତେ ନିଗ୍ରହ ଅଭାବେ ଚ କଥମ ବିଷୟ ଅବାପ୍ନୁୟାତ୍ ଆଚ୍ଛା ଭାଇ ବିଶେଷ କଥମ ଇନ୍ଦ୍ରାଣୀ ନିଗ୍ରହ କରୁଛାତ୍ ବାହ୍ୟ ବିଷୟରେ ସେ କିପରି ଇନ୍ଦ୍ରିୟଟା କିମ୍ ଆସେ ବ୍ରଜତ କିମ୍ ତତେ ନିଗ୍ରହ ଅଭାବେ ଯଦି ନିଗ୍ରହ ନ କରିପାରିଲେ ଚ କଥମ ବିଷୟ ବିଷୟ ଅବାପ୍ନୁୟାତ୍ ଆପ୍ନୁୟାତ୍ ଅବାପ୍ନୁୟାତ୍ ସଂସ୍କୃତ ବର୍ଣ୍ଣ ଶବ୍ଦ ଗୁଡିକ ଯାହା ମନେ ରଖି କହୁଛି ବିଷୟ ଅଭାବରେ ଇନ୍ଦ୍ରିୟ ନିଗ୍ରହ ଅଭାବରେ ସେ ବିଷୟ ଗୁଡିକୁ କେମିତି ପ୍ରାପ୍ତ ହୁଅନ୍ତି ଆଉ ବିଷୟ ତାଙ୍କୁ କେମିତି ପ୍ରଭାବିତ କରେ କାରଣ ଇନ୍ଦ୍ରିୟଟା ନିଗ୍ରହ କରିପାରୁନାହାନ୍ତି ଯଦି ନ କରିପାରିଲେ ବିଷୟ ଗୁଡା ତାଙ୍କୁ କେମିତି ପ୍ରଭାବିତ କରୁଛି ତାଙ୍କୁ ପଚାରିବା କଥା ସେ ଇନ୍ଦ୍ରିୟଟା ସଂଯମ କରିପାରୁନାହାନ୍ତି ବା ଇନ୍ଦ୍ରିୟ ସଂଯମ କରିଦେଲେ ଯଦି କରିଦେଲେ ବିଷୟକୁ ସେ କେମିତି ପ୍ରାପ୍ତ ହେଉଛନ୍ତି ଯେମିତି ଜଣେ ଗୋଟେ କୁହାଯିବ ବାହ୍ୟ ବିଷୟ କଥା କୁହାହଉଛି ନା ଜଣେ କର୍ମ କରୁନି ସେ କେମିତି ଭୋଜନ କରିବ ସେ କେମିତି ଚଳିବ ବାହ୍ୟ ବିଷୟକୁ ସେ ଇନ୍ଦ୍ରିୟକୁ ନିଗ୍ରହ କରିଦେଇଛନ୍ତି ବାହ୍ୟ ବିଷୟ ସହିତ ସଂସ୍ପର୍ଶ ରଖିବେନି ତାହେଲେ ସେ କେମିତି ବିଷୟକୁ ପ୍ରାପ୍ତ ହେବେ ତା କିଭଳି ବିଷୟକୁ ବ୍ୟବହାର କରିବେ ସ୍ଥିତ ପ୍ରଜ୍ଞା ନା ଅର୍ଜୁନ ତା ଉତ୍ତର ଦେବେ ଯେତିକି ଶ୍ଳୋକ ରହିଛି ଗୋଟେ ଗୋଟେ ଶ୍ଳୋକକୁ ଦେଖିଦେଲେ ଦ୍ୱାରା ପଡ଼ିବ ପ୍ରଶ୍ନ ଭଗବାନ ଉବାଚ ପ୍ରଜାହତି ଯଦା କାମାନ୍ ସ୍ଥିତ ପ୍ରଜ୍ଞା ସ ଉଚ୍ୟତେ ସ୍ଥିତ ଧୀର ମୁନ ଉଚ୍ୟତେ ସ୍ଥିତ ପ୍ରଜ୍ଞ କା ଭାଷା ସମାଧି ତସ୍ୟ କେଶବ ସ୍ଥିତ ଧି କିଂ ପ୍ରଭାସତେ ଏଠି କହିଲେ ସ୍ଥିତ ଧି ଦୁଃଖେ ସୁଅନ ବିଘ୍ନ ମନା ଏଠି ସ୍ଥିତ ଧି ଏଠି ଲାଗିଲା ଆଚ୍ଛା ଯଶ ଏଠି କହିଲେ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ଯଶର୍ବନା ଭିନ୍ନ ସ୍ନେହା ତସ୍ୟ ପ୍ରାପ୍ତ ଶୁଭା ଶୁଭମ ବଳଦେବୀ ଦର୍ଶନ କ'ଣ କହିଲେ ରାଗଦ୍ୱେଷରେ ଆଉ ନିନ୍ଦା ସ୍ତୁତିରେ ସେ କ'ଣ କୁହନ୍ତି ତାଙ୍କ ମୁଖରୁ କ'ଣ ବାହାରେ ସେ କହିଥିଲେ ନା ଦେଖ ସେଟା କେମିତି କନେକ୍ଟ ହେଇଛି ଏଠି କିଂ ପ୍ରଭାସ ଏଇଟା ହଉଛି କିଂ ପ୍ରଭାସ ସେ ସତାବନ ନମ୍ବର ହଉଛି କିଂ ପ୍ରଭାସ ସେ ଆଚ୍ଛା ଅଠାବନ ନମ୍ବର କିମ୍ ଆସିତ୍ ହଁ କେଉଁଟା ହଁ କିମ୍ ଆସିତ୍ ବାହ୍ୟ ବିଶେଷ ଇନ୍ଦ୍ରିୟ ଏଠି କହିଲେ ଏଇଟା ଯଦା ସଂହରତେ ଚାୟମ କୁର୍ମାଙ୍ଗାନି ବା ସର୍ବସ୍ୱ ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେ ବ୍ୟୁସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତ ଏ ଗୋଟେ ଗୋଟେ ଶ୍ଳୋକଟା ଗୋଟେ ଗୋଟେ ପ୍ରଶ୍ନର ଉତ୍ତରଟା ଏଠି ଅଛି ନା ଆଉ କଣ ସବୁ କଣ ସ୍ଥିତ ପ୍ରଜ୍ଞା କଥା କୁହାଯାଏ ନା କ'ଣ ଏଇଟା ନାଇଁ ନାଇଁ ସେ ଚାରିଟା ପ୍ରଶ୍ନ ଗୋଟେ ଗୋଟେ ଶ୍ଳୋକକୁ ଧରିବାକୁ ପଡିବ ଆଚ୍ଛା ବିଷୟ ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେହିନା ରସବର୍ଜ୍ୟ ରସପ୍ୟ ପରମ ଦୃଷ୍ଟା ନିବର୍ତ୍ତନ୍ତେ ଏଇ ଲାଷ୍ଟ କୋଉଟା ପ୍ରଜେତ କିମ୍ ତାର ଅର୍ଥ ପ୍ରଜେତ କିମ୍ ଅର୍ଥ ଅଣଷଠି ସେ କହିଲେ ନା ସେ କେମିତି ଉନ୍ନତ ରସ ପ୍ରାପ୍ତ ହୁଅନ୍ତି ଏ ବିଷୟଟାକୁ ତ ଛାଡ଼ିଦେବେ ବିଷୟ ଯଦି ଅପ୍ରାପ୍ତ ହେଲେ ଇନ୍ଦ୍ର ନିଗ୍ରହ ଅଭାବରେ ତାହେଲେ ସେ ବିଷୟ ଦ୍ୱାରା କ'ଣ ବିଚଳିତ ହୁଅନ୍ତିନି ଆଉ ବିଷୟ ଥିଲେ ବି ସେ କେମିତି ନିଚ ସ୍ୱାଦ ଗୁଡ଼ାକ ଛାଡ଼ନ୍ତି ସବୁ ଚିତ୍ତ ପ୍ରଜ୍ଞା କେମିତି ଛାଡ଼ନ୍ତି କହିଲେ ଉନ୍ନତ ରସ ପ୍ରାପ୍ତ ହୁଅନ୍ତି ସେ ଆସିତ କିମ୍ ପ୍ରଜେତ କିମ୍ ତାଟା ହେଲା ଅଣଷଠି ତାପରେ ଦ୍ରୁତ ୟପ୍ୟ କନ୍ତେ ପୁରୁଷସ୍ୟ ବିପଶ୍ଚିତ କେଉଁଠି ରହିଲା ଏଟା ଶ୍ଳୋକ ଆରମ୍ଭ କ'ଣ କିଂ ପ୍ରଭାସତି ବଜେଇତ କିମ୍ ଆସିତ କିମ୍
ଶୀତପ୍ରଜ୍ଞ କାବା ସମାସିତ ସେ କେଶ ସହିତ କିମ୍ ପ୍ରଭା ସହିତ କିମ୍ ଆସିତ ବ୍ରଜେତ କିମ୍, ଏଇଟା ସବୁ ବ୍ରଜେତ କିମ୍ରେ ଯିବ କେଉଁଟା, ଯେତେବେଳେ କୁନ୍ଦେ ପୁରୁଷସ୍ୟ ବିପଶ୍ଚିତ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସମ୍ବନ, ତାପରେ ଭଗବାନ କନକ୍ଲୁଜନ ଦେବେ ତାହାନି ସର୍ବାଣୀ, ଏଠି ପ୍ରବଚନ ବୁଲିବ ପୁଣି ଅଲଗା ଆଡ଼ ଦିଗକୁ, ତାହାନି ସର୍ବାଣୀ ସଂଯମ ଯୁକ୍ତ ଆସିତ, ତାପରେ ଧ୍ୟାୟ ଦେବୀ ପୁଂଶ, ତାପରେ ଏ ପ୍ରବଚନ ବୁଲିବ, ଏ ଅଧ୍ୟାୟ ଶେଷ ପର୍ଯ୍ୟନ୍ତ ଏ ସ୍ଥିତ ପ୍ରଜ୍ଞକୁ ନେଇକି ଗୋଟେ ସବୁ ଆଲୋଚନା କରାହେଲା, ଚାରିଟା ପ୍ରଶ୍ନକୁ ଚାରିଟା ଶ୍ଳୋକର ଉତ୍ତର ଦେଇଦେଲେ, ତାପରେ ତାର କନେକ୍ଟିଭ ଜିନିଷଟା କହିଲେ ବିଷୟ ସହିତ, ଗୋଟିଏ ଲାଷ୍ଟ କଲେ ବ୍ରଜେତ କିମ୍, ବିଷୟ ସହିତ ସ୍ଥିତ ପ୍ରଜ୍ଞ କେମିତି ବ୍ୟବହାର କରେ, ଆଉ ଯେ ସ୍ଥିତ ପ୍ରଜ୍ଞ ନ ହେଇପାରିବ ବିଷୟ ତା ଉପରେ କେମିତି ପ୍ରଭାବ ପକାଏ, ଏଇଟାକୁ ଏକ୍ସପ୍ଲେନେସନ୍ କରିବାକୁ ଯାଇ ଚାଲିଲେ କେଉଁଠି ଧ୍ୟାତ ବିଷୟ ପୁଂସ ସଙ୍ଗସ୍ତ ପୂଜା ଲଗେ ଶେଷକୁ କହିବେ ମତ ପର, ଲାଷ୍ଟକୁ କହିବେ ପ୍ରଶ୍ନ ଉପରେ ଧରିବାକୁ ପଡିବ ନା, ତେଣୁ ଅର୍ଜୁନଙ୍କର ପ୍ରଶ୍ନ ରହିଲା ଏଇଟା, ଏ ପ୍ରଶ୍ନକୁ ବର୍ତ୍ତମାନ କ୍ରମେଣ ଚତୁର୍ଥ ଉତ୍ତର ମନ୍ତ୍ର ଯାବତ ଅଧ୍ୟାୟ ପୂର୍ତ୍ତି ଏବଂ ପୃଷ୍ଠ ଭଗବାନ କ୍ରମେଣ ଏବଂ ପୃଷ୍ଠ ଭଗବାନ କ୍ରମେଣ ଚତୁର୍ଣ୍ଣାମ ଉତ୍ତରମ ଆହ ଯାବତ ଅଧ୍ୟାୟ ପୂର୍ତ୍ତ ତତ୍ର ପ୍ରଥମସ୍ୟ ଆହ ପ୍ରଦର୍ଶନ ଲେଖିଲେ, ଏଇ ଟୋଟାଲ ଏଇ ଚାରୋଟିଟା ଚାରୋଟି ଶ୍ଳୋକ ଚାରୋଟି ଯେଉଁ ପ୍ରଶ୍ନ ଅର୍ଜୁନଙ୍କର ରହିଲା ଏଇଟା ପୁରା ଅଧ୍ୟାୟ ପୂର୍ତ୍ତି ପର୍ଯ୍ୟନ୍ତ, ଅଧ୍ୟାୟ ପୂର୍ଣ୍ଣ ପର୍ଯ୍ୟନ୍ତ ଏଇଟା କଭର କରିବ। ଆଚ୍ଛା ପ୍ରଭୁ ଭଗବାନ ଏହାର ଉତ୍ତର ଦେଲେ, ପ୍ରଥମ ପ୍ରଶ୍ନ ଉତ୍ତର, ସ୍ଥିତ ପ୍ରଜ୍ଞ କାହା କୁହାଯାଏ, କା ଭାଷା କଣ ଲକ୍ଷଣ, ଭାଷାଟା ଲକ୍ଷଣ କଣ, ଉତ୍ତର କହୁଛନ୍ତି ପ୍ରଜା ଶ୍ରୀ ଭଗବାନ ଉବାଚ ପ୍ରଜା ହାତି ଯଦା କାମନ ସର୍ବାନ ପାର୍ଥ ମନୋଗତାନ ଆତ୍ମନ୍ୟବାତ୍ମନ ତୁଷ୍ଟ ସ୍ଥିତ ପ୍ରଜ୍ଞ ସ୍ତଦୋଚ୍ୟତେ। ଶ୍ରୀ ଭଗବାନ କହିଲେ, ହେ ପାର୍ଥ, ଯେତେବେଳେ ବ୍ୟକ୍ତି ମାନସିକ କଳ୍ପନାରୁ ସମୃତ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗ ଲାଳସା ତ୍ୟାଗ କରେ, ପ୍ରଜାହାତି ଯଦା କାମାନ ସର୍ବାନ, ସର୍ବାନ କାମାନ ଏଠି ହବ, ପ୍ରଜାହାତି ତ୍ୟାଗ କରେ ସବୁ କାମନାକୁ, ସେଥିପାଇଁ ସେ ପ୍ରବାଦରେ ଲେଖୁଛନ୍ତି, ମାନସିକ କଳ୍ପନା ଜଳ୍ପନା ସମୃତ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗ ଲାଳସାକୁ ତ୍ୟାଗ କରେ ଏବଂ ଯେତେବେଳେ ତାର ମନ ଆତ୍ମାରେ ଆନନ୍ଦ ଲାଭ କରେ, ମନ ଆତ୍ମାରେ ଆନନ୍ଦ ଲାଭ କରେ ବିଷୟରେ ନୁହେଁ, ସେଥିପାଇଁ ସେ ଏଠି ଲେଖିଲେ ଆତ୍ମନି ଏବ ଆତ୍ମନା ତୁଷ୍ଟ, ଆତ୍ମନି ଏବ ଆତ୍ମନା ତୁଷ୍ଟ, ମନ ଆତ୍ମା ଦ୍ୱାରା ଆତ୍ମା ସହିତ ଯୁକ୍ତ ହେଇ ସନ୍ତୁଷ୍ଟ ପାଇବ, ମନ ବିଷୟ ଦ୍ୱାରା ଯୁକ୍ତ, ଆମର କଣ ବର୍ତ୍ତମାନ ବିଷୟ ମିଳିଲେ ଖୁସି, ବିଷୟ ନ ମିଳିଲେ ନାହିଁ ଦୁଃଖ, ମୋର ଏଇଟା ହେଲାନି, ମୋତେ ଧନ ମିଳିଲାନି, ମୋତେ ଖାଇବାକୁ ମିଳିଲାନି, ମୋତେ କପଡ଼ା ମିଳିଲାନି, ମୋତେ କେହି ପଚାରୁନାହାନ୍ତି, ଏଇଟା ମନ ବିଷୟ ପାଉନି ବୋଲି ଦୁଃଖୀ, ମନ ଯେତେବେଳେ ଆତ୍ମାର ରହିବ ସୁଖୀ, ସେଥିପାଇଁ ଏଇଟାକୁ ଆତ୍ମାନନ୍ଦ କୁହନ୍ତି, କେବଳ ଆନନ୍ଦ କୁହନ୍ତି, ଏହାର ଡେଫିନେସନ ହେଲା ଆତ୍ମାନନ୍ଦ, କେବଳ ଆନନ୍ଦ କୈବଲ୍ୟ ଆନନ୍ଦ, କୈବଲ୍ୟ ତ ଲାଗେନି ମୁକ୍ତି ପାଖରେ ଲାଗେ, ବେଳେବେଳେ ଶବ୍ଦର ଭର୍ତ୍ତିବ ଭକ୍ତି ଅର୍ଥକୁ ନେବାକୁ ପଡିବ, ଭକ୍ତିପର ଅର୍ଥରେ କୈବଲ୍ୟ ଯୋଉ ଖାଇ ସେଠି ଆମେ ମୁକ୍ତିକୁ ନ କରୁନୁ, ଆମେ ଭକ୍ତି ନବୁ, ଆମକୁ ସବୁ ଭକ୍ତିପର ଅର୍ଥ ଓଷାମାନେ ଶିଖେଇଛନ୍ତି, ଯେଉଁଠି 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 ଭାଗବତରେ ମୁକ୍ତି ଅଛି ଆମେ ସେଠି ସେଠି ଭକ୍ତିପର ଅର୍ଥରେ ତାକୁ ଭକ୍ତି ଧରିବୁ, ଯେଉଁଠି ଯେଉଁଠି କର୍ମ ଅଛି ଆମେ ସେଠି ସେଠି ସେବା ଧରିବୁ, ଆମ ଭକ୍ତିପର ଅର୍ଥ ଯେତେବେଳେ ତାର ମନ ଆତ୍ମାରେ ଆନନ୍ଦ ଲାଭ କରେ ସେତେବେଳେ ତାର ଆତ୍ମା ଶୁଦ୍ଧ ଦିବ୍ୟ ଚେତନାରେ ଅଛି ବୋଲି କୁହାଯିବ ସ୍ଥିତ ପ୍ରଜ୍ଞାସ୍ତ ଉଚ୍ଚତେ। ଆଚ୍ଛା ସ୍ଥିତ ପ୍ରଜ୍ଞାର ସଂଜ୍ଞାଟାକୁ ତିନିଟା ଜିନିଷ ଦେଲେ ଏଠି ଧରିବାକୁ ପଡିବ, କଣ ପ୍ରଜାହାତି ଯଦା କାମାନ ସର୍ବାନ ସମସ୍ତ କାମନାରୁ ପ୍ରଥମେ ତ୍ୟାଗ ହବ। ଆଚ୍ଛା ମନ ଆତ୍ମନି ଏବଂ ଆତ୍ମନିତୃଷ୍ଟ, ବିଶେଷ କରି ଦୁଇଟା, ସମସ୍ତ ଭୋଗ ଲାଳସା ତ୍ୟାଗ କରିବ ଆଉ ତା ମନ ଆନନ୍ଦର ଲାଭ କରିବ, ଏ ଦୁଇଟା ଲକ୍ଷଣ, ମନ ଦିବ୍ୟର କଣ କରିବ ଆତ୍ମାରେ ଆନନ୍ଦ ଲାଭ କରିବ ବିଷୟରେ ଆନନ୍ଦ ଲାଭ କରିବ, ସେଇଟାକୁ କାହା କଥା ମନେ ପଡ଼ୁଥିଲା ଏବେ ଯଦୁରାଜନ ଅବଧୂତ, ଯଦୁରାଜନ ଅବଧୂତ ଦେଖି କଣ କହିଲେ, ଆରେ ଇଏ କେବଳ ଆନନ୍ଦ କେମିତି ପାଉଛନ୍ତି, ଗୋଟେ ଖାଲି ଦେହଟା ଧରିଛନ୍ତି ଉଲଗ୍ନ ଶରୀର ଧୂଳିରେ ଧୂଳି ଧୂସରେ ଗଢୁଛନ୍ତି, ଆଙ୍କର ଗୋଟେ ଆନନ୍ଦ ଆସୁଛି, ଏ ଯେଉଁ ଗୋଟେ ଛୋଟ ପିଲାଟା, ଛୋଟ ପିଲାଟା ତ ହସୁଛି, ତାର କୋଉ ଆନନ୍ଦ ଅଛି, ତା ତ ବିଷୟ ସହିତ କିଛି ସଂଯୁକ୍ତ ହେଇପାରୁନି, ତାର ଆତ୍ମା, ସେଥିପାଇଁ ସେ ହସିଦବ ସମସ୍ତେ ହସି ପକେଇବେ, ଗୋଟେ ଛୋଟ ପିଲା କିଏ କାନ୍ଦି ପାରିବେନି, କାହିଁକି ତାର ଆତ୍ମାରୁ ସେ ଆନନ୍ଦଟା ଆସୁଛି, ବର୍ତ୍ତମାନ ତାର ବିଷୟ ସହିତ ଯୁକ୍ତ ହେଇ ସଂଯୁକ୍ତ ହେଇନି, ସେଥିପାଇଁ ଛୋଟ ପିଲାମାନଙ୍କୁ ସେ ଗାଁ ଗହଳିରେ କୁହନ୍ତି, ଯୋଉ ଛୋଟବେଳେ ସବୁ ଥିଲା ପରୀକ୍ଷାରେ ପାସ୍ କରିକି ନାହିଁ ଧରିଲୁ ରେ, ଏମିତି ଏମିତି ଆଙ୍ଗୁଳି କେମିତି ମୁଣ୍ଡ ମୁଣ୍ଡ ମାରି କହେ, ଏଟା ପାସ୍ ଏଟା ଫେଲ୍, ଏଟା ପାସ୍ କହିଲେ ଜାଣିଛ ଟଙ୍କା ପାଇଁ କରୁଥିବ ତୁମେ ଆଉ ଧରିଲୁ ରେ ଟଙ୍କା ମିଳିବ କି ନାହିଁ, ଛୁଆଙ୍କୁ ବି କୁହନ୍ତି ଏମିତି ଚାକିରି ମିଳିବ କି ନାହିଁ ଧରିଲୁ ରେ, କାହିଁ ଛୁଆଙ୍କୁ କାହିଁକି କୁହନ୍ତି, ଛୁଆଙ୍କର ବିଷୟ ସହିତ କି ସମ୍ପର୍କ ନାହିଁ ନା ତାଙ୍କର ଲୋକମାନଙ୍କର କଣ ସେଥିମେ କୁହନ୍ତି ବାଳକକୁ ଭୋଜନ ଦିଅ ନା ଆମେ ତାଙ୍କୁ ଦିଅନ୍ତି ପତିତ ବୋଲି ତାଙ୍କୁ ଦେଲେ କଣ ତୁମର ଭକ୍ତି ହବ ନା କଣ ସେମାନଙ୍କୁ କାହିଁକି ଦିଆଯାଏ ଶାସ୍ତ୍ର ନିର୍ଦ୍ଦେଶ ଦିଆଯାଏ ତୁମେ ବିବାହ କଲେ ଉତ୍ସବ କଲେ ଆଗେ ତାଙ୍କୁ ଦେବ ପତିତ ଯେଉଁମାନେ ରହିଲେ ଗରିବ ଲୋକ ଭଗବାନ ଖୁସି ହେବେ ନା ଆମର ପ୍ରଭୁ ଆମକୁ ଦେଇଛୁ ଧନ ଦେଇଛନ୍ତି ଆମେ ବିବାହ କରି ଏତେ ଲୋକ ଖାଇବାକୁ ଦେଉଛ ଲୋକ କଣ କହିବେ ବାସି ତାଙ୍କୁ ଦେବେ ନାହିଁ ଏଟା ଭୁଲ ଜିନିଷ କାର୍ଡ ଦିଆହଉଛି ମାନେ ସେଇ ଲୋକ ଆସିବେ ଆଉ କିଏ ଲୋକ ଆସିବେନି ଭୋଜିଭାତରେ ନାଇଁ 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 ଏଗୁଡ଼ା ସବୁ ଇ ସଭ୍ୟତାଟା ବର୍ତ୍ତମାନ ସଭ୍ୟତା ନୁହେଁ ବୋଲି କହିଲେ ଚଳେ ଏଟା ଅସୁର ସଭ୍ୟତା ତୁମେ ଏତେ ଟଙ୍କା ଲକ୍ଷ ଖର୍ଚ୍ଚ କରିବ ତୁମେ କେବେ ଭିଆଇପି ମାନେ ଆସିବେ ମୋ ଗେଷ୍ଟ ମାନେ ଆସିବେ ତୁମ ଘର ପାଖରେ ଗୋଟେ ଗରିବ ଲୋକଟେ ଅଛି ନା ତୁମର ମଙ୍ଗଳ କେବେ ହବନି ଭଗବାନ ଗୋବର୍ଦ୍ଧନ ପୂଜା କରୁଥିଲେ ଆଗେ କାହାକୁ ଖାଇବାକୁ ଦେଖିଲେ ଭୋଜନ କାହାକୁ ଆଗେ ଦେଇଛନ୍ତି ଭାଗବତ ପଢ଼ିଲ ଦେଖିବା ଦେଖ ଗୋବର୍ଦ୍ଧନ ପୂଜାରେ କାହାକୁ ଆଗେ ଭୋଜନ ଦେଇଛନ୍ତି ଭଗବାନ ସେଥିପାଇଁ ବାରମ୍ବାର ଶାସ୍ତ୍ର କହିଛନ୍ତି କେବେ ଛୋଟ ପିଲା ଆଗରେ ଖାଇବନି ଯେତେବେଳେ ପ୍ରସାଦ ପାଉଛନ୍ତି କିଏ ଆସିଲେ ସାଙ୍ଗେ ସାଙ୍ଗେ ଦବ ଭଗବାନ କେବେ ଭଲ ପାଆନ୍ତିନି ଯେଉଁମାନେ ସବୁବେଳେ ଲୁଚେଇ ମୁଚେଇ କରି ଖାଇବେ ନିଜେ ରୋଷେଇବାସ କରି ଖାଇଦେବେ ସେଗୁଡ଼ା ଭାରି ଘୃଣ୍ୟ ଜିନିଷ ଆମ ଲାଇନ୍ରେ ସ୍ୱାର୍ଥପରତାକୁ କେବେ ହେଲେ ଭଗବାନ କାରଣ ଭଗବାନ ସେ ଜଗତର ପତି ହେଇକି ସେ ଆସିକି ଏଇଠି ପାଦରେ ଚାଲିକି ଆମକୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି ଆମେ ତାଙ୍କ ନାଁ ନେଇକି ସ୍ୱାର୍ଥପର ସବଳ ରହିବା ଅନ୍ୟ ବିଷୟରେ ଚିନ୍ତା କରିବାନି ଭଗବାନ କେବେ ଭଲ ପାଇବେନି କେବେ ଭଲ ପାଆନ୍ତିନି ଏସବୁ ଜିନିଷ ସେଥିରେ ପତିତ ଲୋକଟାକୁ ଖାଇବାକୁ ଆଗେ ଦେବ ଗରିବ ଛୁଆଟା ଆସୁଛି ମାନେ ତାଙ୍କ ସାଙ୍ଗେ ଭୋଜନଟା ଦେବ ଭାଇ ଧନୀ ସବୁଦିନ ଖାଉଛି ତାକୁ ନ ଦେଲେ ବି କିଛି ଦୋଷ ଲାଗିବନି ଏ ଗରିବ ଛୁଆଟା ସେଦିନ ଆମେ ଦେଖୁଥିଲି ପ୍ରଭାତ ଯୋଉ କହୁନଥିଲି ଆଗରୁ ପ୍ରଭାତ ଦେଖିଥିଲେ ସେ ବମ୍ବେରେ ଛୁଆ ଗୁଡ଼ାକ ଆସିକି ନାଚୁଛନ୍ତି ପ୍ରଭାତ କହିଲେ କୃଷ୍ଣମୂର୍ତ୍ତି କହୁଛନ୍ତି ତାଙ୍କୁ ପ୍ୟାଣ୍ଟ ସାର୍ଟ ତାଙ୍କ ଆଣ ଡ୍ରେସ୍ ଆଣ ତାଙ୍କ ଡ୍ରେସ୍ ଆଣି ତୁ ଚେଞ୍ଜ କର ତାଙ୍କ ମା ମାନେ ଜାଣିନଥିବେ କେମିତି କେୟାର ଆମେ ତାଙ୍କୁ କେୟାର କରିବା ଦରକାର ସେ ଘରକୁ ଗଲେ ତାଙ୍କ ମା ମାନେ ଜାଣିବେ ତାଙ୍କ ଖାଲି ପ୍ରସାଦ ଦିଅନି ତାଙ୍କୁ ଗାଧିକି ଆସନ୍ତୁ ଡ୍ରେସ୍ ଚେଞ୍ଜ କରନ୍ତୁ ଆମେ ଗୋଟେ ସେକ୍ଟରିଆନ ଭଳିଆ ଆମେ ଚାହୁଁନେ ଯେ ଗୋଟେ ସେ ଗୋଟେ ଖ୍ରୀଷ୍ଟିଆନ ଯେମିତି କରୁଛନ୍ତି ଆମେ ସେମିତି କରିବା ପ୍ରଭୁ କିନ୍ତୁ ଆମେ ଆମର ପୋଲିସ ସେଟା ନୁହେଁ ଆମେ ଗୋଟେ ଯିବୁକୁ ଆତ୍ମାର ଉପରେ ଦେଖୁ ସେ ଯେହେତୁ ଆମ କତିକି ଆସୁଛି ମନ୍ଦିରକୁ ଆସୁଛି ତାକୁ ଆମେ କେୟାର କରୁଛୁ ଏମିତି ନାହିଁ ଯେ ଆମେ ସବୁଆଡ଼େ ବୁଲି କେୟାର କରିପାରିବୁ ଆମର ଏଇଟା କୌଣସି ଗ୍ରୁପ୍ ତିଆରି କରୁନୁ ଯାହା ଲୋକମାନେ ଏ ଦରିଦ୍ର ସେବା ଏ ଆମର ଏଇଟା ଲକ୍ଷ୍ୟ ନୁହେଁ ଲକ୍ଷ୍ୟ ହେଉଛି ତାକୁ ସାହାଯ୍ୟ କରିକି ତା ଚେତନାଟା ବଢିବ ସେ ଭଗବାନଙ୍କର କାର୍ଯ୍ୟ କିଛି ଯଦି କରିପାରିବେ ତାର କିଛି ଲାଭ ହବ କିନ୍ତୁ କେତେଟା ଜାଗା ରହିଛି ବା କେତେଟା ନିୟମ ରହିଛି ଯେଉଁଗୁଡ଼ାକ ଆମ ଗୃହସ୍ଥ କରିବାକୁ ପଡ଼ିବ ଆଶ୍ରମବାସୀ କରିବାକୁ ପଡ଼ିବ ଆଶ୍ରମବାସୀ ମାନେ ତୁମେ ପ୍ରସାଦ ନେଉଛ ମାନେ ଯିଏ ଆସିକି ପ୍ରସାଦ ଦେବ ଏମିତି କାହାକୁ ପ୍ରସାଦ ପାଖରୁ ଉଠେଇ ପାରିବନି କେବେ ବି ପ୍ରସାଦ ପାଖ ଯଦି ସେ ଟିକେଟ୍ କରେନି ବା ଭୁଲରେ ଚାଲି ଆସିବି ତାଙ୍କୁ ଦେଇଦେଇ ପ୍ରସାଦ ପାଇସାରିଲା ପରେ ଯାହାକୁ କହିବ ଜାଣିଛ ଜୀବନର ସବୁଠୁ ବଡ଼ ଅପରାଧ ହେଲା ଜଣେ ଖାଇବା କତିରୁ ଉଠେଇବା ତୁମେ ତୁମେ ଥରେ ଭୋଜନ କର ତୁମ କତିରୁ କେତେ ପ୍ଲେଟ୍ ନେଇଯାଅ ତାପରେ ତୁମେ ଜାଣିପାରିବ କେତେ କଷ୍ଟ ହବ ତମେ ସବୁବେଳେ ଭୋଜନ ଦବ ତାପରେ ଯାହା କହିବା କଥା କହିବ ଭଗବାନ ଏଇଟା ଭଲ ପାଆନ୍ତିନି ଭଗବାନ ଆଶ୍ରମରେ ସେଥିପାଇଁ ପ୍ରଭୁପାତ କହୁଥିଲେ ମୋର 10 କିଲୋମିଟର ରେଡିୟସ୍ ଭିତରେ ଯେମିତି କେହି ଉପବାସ ନ ରହିବେ ସେ କାହିଁକି କହୁଥିଲେ କାହିଁକି ଶିଶୁ କହୁଥିଲେ ସବୁବେଳେ ବ୍ୟକ୍ତି ନିଜ ବିଷୟରେ ଚିନ୍ତା କଲେ ହବନି ଭଗବାନ ତ ଖୁସି ହୁଅନ୍ତିନି ଆଉ ଯେ ଗୃହସ୍ଥ ରହୁଛନ୍ତି ସିଏ ବି ତାଙ୍କର ବି ଜ୍ଞାନ ରହିବା ଦରକାର ଆଉ ଗାଁ ଗହଳି ଗୁଡ଼ା ଥିଲା ଆଉ ଆଜିକାଲି ଗୁଡ଼ାକ ନାଇଁ ନାଇଁ ସିଟି ଗୁଡ଼ାକ ରହିଲେ ଗୁଡ଼ାଙ୍କର କିଛି ନାହିଁ ଆଙ୍କ ମତେ କେବେ ବି ଦେଖିଲା ସେ ସ୍ଥାନ ବା ସେ ପରିବେଶ ସେ ଜୀବନ ଭଲ ଲାଗେ ମୁଁ ତ ବାଲ୍ୟକାଳକୁ ଦେଖି ସେଇଟା ମୋର ସେ ମାଇଣ୍ଡରେ ସେ ଇମ୍ପ୍ରେସନ୍ସଟା ରହିଛି ଆଉ ଅବଶ୍ୟ ଗାଁରେ ଏଇଟା ନାହିଁ ବର୍ତ୍ତମାନ କିନ୍ତୁ ସିଟିରେ ବି ନାହିଁ କମ୍ ସେ କମ୍ ଗାଁରେ ପରିବେଶ ଅଛି ପଲ୍ୟୁସନ୍ ନାହିଁ ସେ ବେଶୀ ବିଜନେସ୍ ଦ୍ୱିତୀୟ ସ୍ଥାନ ବେଶୀ ନୁହେଁ ଗାଁ ଗୁଡ଼ା ସେମିତି ହେଲାନି କିନ୍ତୁ ପୁଣି ବି ସୁଖ ଦୁଃଖ ଅଛି ମା ମାଉସୀ ଘର ଲୋକ ସେ ଗୋଟେ ସେ ଆଗରୁ ତ ଆମେ ସବୁ ଖାଆନ୍ତି ନା ତାଙ୍କ ଘରେ ଆମେ ସବୁ ସେ ବାଣ୍ଟିବ ତାର 5ଟା ଲୋକକୁ ପିଠାପଣା ହେଲା ଏ ଯୋଉ ଗୁରୁବାର ସବୁ କଣ କହନ୍ତି ଗୁରୁବାର ମାଣବସା ହୁଏନି ସେର ବସାନ୍ତି ତା ଘରେ ବି ସେର ବସୁଥିବ ୟା ଘରେ ବି ସେର ବସୁଥିବ କିନ୍ତୁ ଇଏ ତାକୁ ବାଣ୍ଟିବ ସେ ତାକୁ ବାଣ୍ଟିବ ଲଭିଂ ଏକ୍ସଚେଞ୍ଜ ଥିଲା ନା ତା ଘରେ ଯଦି ସେ ଖାଇନଥିବ ତା ମାନେ ନୁହେଁ ତା ଘରେ ଥିଲେ ବି ତାକୁ ଦେବାକୁ ପଡିବ ଏ ଯୋଉ ସବୁ ବୋହୂମାନେ ଆଗରୁ ଆସୁଥିଲେ ମିଠା ହାଣ୍ଡି ସବୁ ବଡ଼ ବଡ଼ ହାଣ୍ଡି ଫାର ଆସି ଜାଣିଛ ବୋଲି ସେଇଟା ସବୁ ବଣ୍ଟା ହବ ଘରେ ବଣ୍ଟା ହବ ସମସ୍ତଙ୍କୁ ଦିଆଯିବ ସବୁ ଜୀବ ଅନ୍ତରେ ଭଗବାନ ଅଛନ୍ତି ନା ଆମେ ତ ସମସ୍ତଙ୍କୁ ଭଗବାନ ଭଳିଆ କଣ କୁହେ ମେଣ୍ଟେନ୍ କରିପାରିବାନି ଆଟଲିଷ୍ଟ ଆମର ଚେଷ୍ଟା ରହିବା ଦରକାର ଆମେ ସମସ୍ତଙ୍କୁ ସବୁ ପ୍ରକାର ସ୍ଥିତିରେ ସାହାଯ୍ୟ କଲା ଭଳିଆ ଆମର ସକ୍ଷମତା ନାହିଁ କାରଣ ଆମେ ବି ଗୋଟେ ଲିମିଟେଡ୍ ଆମର ଏନର୍ଜି ଅଛି ଲିମିଟେଡ୍ ମନି ସବୁ ଲିମିଟେଡ୍ କାପାସିଟି ବଟ୍ କିନ୍ତୁ ଆମର ଫାଉଣ୍ଡେସନ୍ ପୁରା କ୍ଲିଅର୍ ହେବା ଦରକାର ମୁଁ କାହାକୁ ଆଟଲିଷ୍ଟ ସାହାଯ୍ୟ କରିପାରୁନି, ତାକୁ ଘୃଣା ଦୃଷ୍ଟିରେ ଦେଖିବିନି, ନହେଲେ ଏଇଟା ବହୁତ ଭଗବାନଙ୍କ ଦୃଷ୍ଟିରେ ବହୁତ ବଡ଼ ଖରାପ। କେଉଁଠି ଏପଟେ ପଢ଼ୁଥିଲି, କେଉଁ ଭାଗବତ କଥା ନା କେଉଁଠି ଗୋଟେ ଭୁବନେଶ୍ୱର ଥିଲା ବେଳେ ଦେଖୁଥିଲି, ମନମାନ ଖାତା ଖେଳୁଥିଲି, ସେଠି ଦେଖିଲି ଶ୍ଳୋକଟା ସେ ଲେଖିଛନ୍ତି, ଶତ୍ରୁ କେମିତି ବ୍ୟବହାର କରେ ତୁମ ଗୃହକୁ ଆସିଲେ, ମନ ମହାରାଜ ଲେଖୁଛନ୍ତି। ତ କେବେ ବି ଶତ୍ରୁ ଜ୍ଞାନ କରିବନି ସେ, କାରଣ ସେ କେଉଁଠି ଆସିଛି, ତୁମ ଗୃହକୁ ଆସିଛି। ଭଗବାନଙ୍କ ପାଖରୁ ଯେଉଁମାନେ ଚୋରି କରିଛନ୍ତି, ଯେମିତି ଗୋଟେ ଆଗରୁ ଗୋଟେ ସେ ଷ୍ଟୋରି ମୁଁ ପଢ଼ିଥିଲି କେଉଁଠି, ମାନେ ଭଲ ଲାଗେ ସେ ଷ୍ଟୋରିଟା। ସେଟା ଚୋରଟା ଯାଇଛି ଚୋରି କରିବା ପାଇଁ, ମନ୍ଦିର ପଶିଯାଇଛି, ମନ୍ଦିର ପଶିଯାଇକି ମାନେ ସେ କାଢୁଛି ମୁକୁଟ, କାଢି ଦେଉଛି ମୁକୁଟ, କାଢି ଦେଇ ତାପରେ ଦେଖୁଛି ଠାକୁର ତ ଭଲ ଦେଖାଉ ନାହାନ୍ତି, ପୁଣି ମୁକୁଟ ପିନ୍ଧି ଦେଉଛି, ମାନେ ଗୋଟେ ରାତି ତାର ବିତିଗଲା, ମୁକୁଟ କାଢି ଦେଉଛି, ପୁଣି କହୁଛି ନା ଠାକୁର ଲଙ୍ଗଳା ଦେଖାଉଛି, ଏଇଟା ନେବିନି, ସେ ହାତରୁ ନେଇଯିବଟା ଯୋଉ ଖୋଡ଼ୁ ଠାକୁର ଖୋଡ଼ଟା କାଢି ଦେଉଛି, ପୁଣି କହୁଛି ନା ହାତରେ ହାତଟା ଲଙ୍ଗଳା ଲଙ୍ଗଳା ଦେଖାହଉଛି, ହାତରେ ନେବିନି, ପାଦରୁ କାଢୁଛି ପାଦରୁ ନେଇପାରୁନି, କାନରୁ କାଢୁଛି କାନରୁ ନେଇପାରୁନି, ଏ ଯେ ସବୁ ପୁରା ରାତି ଚାଲିଛି, ପୂଜାରେ ଆସି ଦେଖିଲା ବେଳକୁ ସେଟା ଠିଆ ହେଇଛି, ଏ ତୁ କ'ଣ କରୁଛୁ, ନା ମୁଁ ଚୋରି କରିକି ଆସିଥିଲି, ଏ ଚୋରି କରିକି ଆସିଥିଲୁ ନେଇଗଲୁନୁ, ହେଲା ମୁଁ ଯୋଉଟା କାଢୁଛି ମୋତେ ଠାକୁର ଲଙ୍ଗଳା ଲଙ୍ଗଳା ଲାଗୁଛନ୍ତି ଆଉ ମୋତେ ଭଲ ଲାଗୁନାହାନ୍ତି ଆଉ, ସେଟା ମୁଁ କେଉଁଟା ନେବି ସ୍ଥିର କରିପାରୁନି, ନା ଏଇଟା ହେଇଥିବ କାହିଁକି ହେଇଥିବ, ନା ଭଗବାନ ଏବେ ଦୟା କରିଦେ, ଏ ଲୋକଟା ମୋ ଘରକୁ ଆସିଛି ମୋ ପାଖକୁ ଆସିଛି, ଯେକୌଣସି ଗୋଟେ ଲୋକ ମନ୍ଦିରକୁ ଆସିଛି ମାନେ ଜାଣିବା ଦରକାର ସେ ଭଗବାନ ପାଖକୁ ଆସିଛି, ଆମ ମଠର ମାଲିକ ନୁହନ୍ତି, କେହି କୌଣସି ମଠବାସୀଟା ଭାବିବା ଉଚିତ ତୁମେ ଏଇଟା ତାଙ୍କର ଜାଗା ବୋଲି, ସେ ଆଇଡିଆକୁ ପୂର୍ବତ ଦୂରେଇ ଦେଇଛନ୍ତି, ସେ ଇସ୍କନ ଲେଖିଦେଇଛନ୍ତି, ଏଇଟା ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣ କନସିୟସନେସ, ଏଇଟା କୃଷ୍ଣଙ୍କର, କେହି ନିଜର ସବୁବେଳେ ଭାବିବା ଉଚିତ ନୁହେଁ, ଆମେ କୃଷ୍ଣ ଜାଗା ନା, ବହୁତ ବଡ଼ ଉନ୍ନତ ଚେତନାର ଏଇ ଜିନିଷ ସବୁ। ଏ ଯୋଉ ଭଗବାନ କହୁଛନ୍ ନା, ଦୁଇଟା ଲକ୍ଷଣ ବିଶେଷ ଲକ୍ଷଣ ଏଠି କହିଲେ, ପ୍ରଜାହାତି ଯଦା କାମାନ ସର୍ବାନ୍ ପାର୍ଥ ମନୋଗତାନ, ପାର୍ଥ ବୋଲି ଡାକିଦେଲେ ପୃତାପୁତ୍ର ତୁମେ, ସମସ୍ତ କାମନାରୁ ଯେ ମୁକ୍ତି ସ୍ଥିତ ପ୍ରଜ୍ଞାର ଲକ୍ଷଣ, ପ୍ରଜାହାତି ଯଦା କାମାନ ସର୍ବାନ୍ ପାର୍ଥ ମନୋଗତାନ, ଯାହାଙ୍କର ମନରୁ ସର୍ବକାମନା ପ୍ରଜାହାତି ବିଦୃତ ହେଇଛି, ସେ ସ୍ଥିତ ପ୍ରଜ୍ଞା, ସମସ୍ତ କାମନା ବିଦୃତ ଅର୍ଥ ନୁହେଁ ଯେ ଆଧ୍ୟାତ୍ମିକ କାମନା ତାର ନାହିଁ, ମୁଁ କେମିତି ଭକ୍ତି ପ୍ରାପ୍ତ ହେବି, କେମିତି ଗୁରୁ କୃଷ୍ଣ ପ୍ରସନ୍ନ କରିବି, ଭଗବାନଙ୍କୁ ସେବା କରିବି, ଏ କାମନା ରହିବ, ଭୌତିକ କାମନା ଏଠି କୁହାହଉଛି। ଆଉ ଦ୍ୱିତୀୟ ଲକ୍ଷଣ, ଆତ୍ମୀୟ ଆତ୍ମନ ତୁଷ୍ଟ, ଆତ୍ମନିଏ ବା ଆତ୍ମନ ତୁଷ୍ଟ ସ୍ଥିତ ପ୍ରଜ୍ଞ ସୌଚ୍ୟତେ, ସେ ବିଷୟ ଦ୍ୱାରା କିଛି ସନ୍ତୁଷ୍ଟ ନୁହେଁ, କୋଟିଏ ଥିଲେ ଯେତିକି, ଗୋଟିଏ ଥିଲେ ସେତିକି, ଯେତିକି ଅଛି ସେତିକି, ଲୋକମାନେ ବୁଝିପାରନ୍ତିନି ନା, ବହୁତ ବିଚଳିତ ହେଇଯାନ୍ତି ଧନ ଉପରେ, ବହୁତ ଆମେ ଚିନ୍ତା ଧନ ନହେଲେ ମୋର କ'ଣ ହବ, କେମିତି ମନ୍ଦିର ଚାଲିବ, ଆରେ କେତେ ବ୍ୟସ୍ତ ହେବାର କ'ଣ ଦରକାର ଅଛି, ଆତ୍ମରେ ସନ୍ତୁଷ୍ଟ ହବ, ଭଗବାନଙ୍କର ଭଜନ କର, ଭଗବାନ ଚଳେଇବେ ମେଣ୍ଟେନ କରିବେ, ପ୍ରଭୁ ନିଶ୍ଚିତ ଚଳେଇବେ, ଆମକୁ ଆମ ଆମ ସେବା କରିବାର ଅଛି, ଭଗବାନ ଚଳେଇବେ, ଯେମିତି ଆସିବ ଯେମିତି ବ୍ୟବସ୍ଥା ଆସିବ ସେ ବ୍ୟବସ୍ଥା ଆମେ ବଞ୍ଚିବାକୁ ପଡ଼ିବ, ନିଜର ବ୍ୟବସ୍ଥାରେ ବଞ୍ଚିଲେ ଦୁଃଖ ଅଛି, ଭଗବାନଙ୍କ ବ୍ୟବସ୍ଥାରେ ବଞ୍ଚିଲେ ଦୁଃଖ ନାହିଁ, ଦେଖା ଯାଉଛି ଯେତେ ଯିବା ଆଜି ବଞ୍ଚନ୍ତି ଭଗବାନଙ୍କ ବ୍ୟବସ୍ଥାରେ ବଞ୍ଚନ୍ତି ବୋଲି, ବନ୍ୟା ବାତ୍ୟା ମରୁଡ଼ି କେତେ କ'ଣ ଆସୁଛି ସେମାନେ ବଞ୍ଚିକି ରହିଛନ୍ତି, ବନ୍ୟା ହଉନି ବାତ୍ୟା ହଉନି, ଚାରି ଦିନ ପାଞ୍ଚ ଦିନ ଏକା ଯୋଉ ବର୍ଷା ହଉଛି, ଏବେ ଶୀତ ବଢ଼ିଯାଉଛି, ପକ୍ଷୀମାନେ ବଞ୍ଚନ୍ତି କି ନାହିଁ, ଯାହା ବ୍ୟବସ୍ଥାରେ ଭଗବାନଙ୍କ ବ୍ୟବସ୍ଥାରେ ଯେଉଁମାନେ ବଞ୍ଚନ୍ତି ସେମାନେ ସୁଖରେ ଅଛନ୍ତି, ମଣିଷର ବ୍ୟବସ୍ଥା ସେ ସବୁବେଳେ ନିଜ ବ୍ୟବସ୍ଥା କରୁଛି, ସେ ଦୁଃଖରେ ଅଛି, ସବୁ ନିଜ ବ୍ୟବସ୍ଥା କରିକରି ଆଜି ପ୍ରକୃତିକୁ ନଷ୍ଟ କରିଦେଲା, ସବୁ ଚେଞ୍ଜେସ ଆସିବ, ପ୍ରଭୁଙ୍କ ଉପରେ ବ୍ୟବସ୍ଥା, ବିଶେଷ କରି ଭକ୍ତ, ସେ କାମନା ନକଲେ କେମିତି ହବ, କେମିତି ଚେଷ୍ଟା ନକଲେ କେମିତି ହବ, ଭାଇ ଆମେ ଆମେ ସେବା କରିବାର ଅଛି, ଆମର ଯେତିକି ଲିମିଟେଡ୍ କାପାସିଟି ଅଛି, ଯାହା କୁହାଯାଏ କ'ଣ ନିର୍ଦ୍ଦିଷ୍ଟ ଶକ୍ତି ରହିଛି, କ୍ଷମତା ରହିଛି, ତାର ସେଇ ପରିସର ଭିତରେ ଆମକୁ କାର୍ଯ୍ୟ କରିବାର ଅଛି, ଆମେ ଆମ ହାତରେ ଅଧିକ ବିଶେଷ କିଛି ଜିନିଷ ନାହିଁ, ମଣିଷ ସବୁବେଳେ ମନେ ରଖିବା ଦରକାର, ଅଧିଷ୍ଠାନ ତଥା କର୍ତ୍ତା କରଣମ ଚ ପୃଥକ ବିଧା ବିବିଧା ପୃଥକ ଚେଷ୍ଟା ଦୈବ ଚୈବାର୍ତ୍ତ ପଞ୍ଚମ ଫିଫ୍ଥ ଫ୍ୟାକ୍ଟର, ତୁମେ ସବୁ କଲା ପରେ ବି ଦୈବ ହାତରେ ସବୁ ଅଛି, ସବୁ ଘୋଡ଼େଇ ଦେବେ, ଗୋଟେ ଗୋଟେ ସେକେଣ୍ଡରେ ସବୁ ଘୋଡ଼େଇ ଦେବେ, ତେଣୁ ଭକ୍ତ ସବୁବେଳେ ସ୍ଥିର ଚିତ୍ତ ରହିବ, ଏତେ ଇଟ୍ ଇଜ୍ ନଟ୍ ଇଜି, ଏଇଟା ଗୋଟେ ସହଜ ଜିନିଷ ନୁହେଁ, ଜଗତରେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜେସ୍ ଆସିବ, କିନ୍ତୁ ତାର ଡିପେଣ୍ଡେନ୍ସ ତାର ଭଗବାନ ଉପରେ ନିର୍ଭର ଅଛି, ଯେ ଭଗବାନ ନିଶ୍ଚିତ ମୋତେ ସାହାଯ୍ୟ କରିବେ, ନିଶ୍ଚିତ ମୋତେ ମୋର କାମନାକୁ ପୂର୍ତ୍ତି କରିବେ, ନିଶ୍ଚିତ ମୋତେ ତା ପାଖକୁ ନେଇଯିବେ, ଯଦି ସବୁବେଳେ କାମନାବାଦୀ ହେଇକି ଆମେ ରହିଲା ରହିଲେ ସ୍ଥିତ ପ୍ରଜ୍ଞା ହେଇପାରିବେନି। ସ୍ଥିତ ପ୍ରଜ୍ଞା ହେଲେ ଆତ୍ମସ୍ଥିତ କେମିତି ତୁମେ ଭଜନଟା କେମିତି କର, ମନଟା ତ ସିଆଡ଼େ ରହିଲା, ଏଇଟା ଦରକାର ସେଇଟା ଦରକାର ଏମିତି ଦରକାର ସେମିତି ଦରକାର, ଲୋକମାନେ ସେମିତି ଆଜ୍ଞା ଭଜନ କଲା ଭଜନ ହେଲେ ମନ ସ୍ଥିର, ମନ ସ୍ଥିର ହବ କେମିତି, ମନରେ ଯଦି ବହୁତ କାମନା ରହିଲା, ମନ ଯାହା ମନରେ ଯେତେ କାମନା ତା ମନ ସେତେ ଅସ୍ଥିର, ଟୋକା ବୁଢ଼ା ସେଥିରେ ସମ୍ପର୍କ ନାହିଁ। ଭାବିଲେ ବୁଝୁଛୁ କି, ପଚାଶ ସତୁରୀ ସତୁରୀ ହେଇଗଲେ ବି ସେୟା, ତୁମ ମନରେ ଯେତେ କାମନା ରହିଥିବ ସେତିକି ତୁମେ ଚଞ୍ଚଳ। ଲୋକ ଧୀରରୁ କ'ଣ ହେଉଛି, ଆମେ ଜାଣିଛୁ ସେ ଲୋକଟା ଚୁପଚାପ, ସେ ଚୁପଚାପ ହେଲେ କଣଟା ହବ, କାମନା ଯାହା ରହିଲା ତାକୁ ତ ମନ ସେ ଘୁରଉଥିବ, ଆଉ ବାହାର କ'ଣ ଅଛି, ବାହାର କିଛି ଅଛି ନା କ'ଣ, ମନ ତ ଭିତରେ ଲାଗି ସେଟ୍ଅପ୍ ହେଇକି ଆଉ ଚିତ୍ତ ପ୍ରଜ୍ଞା ହେଇପାରିବନି। ସେଥିପାଇଁ ସେ କହିଲେ ପ୍ରଜାତି ଯଦା କାମାନ ସର୍ବାନ୍ ପାର୍ଥ ମନୋଗତାନ ଆତ୍ମନି ଏବ ଆତ୍ମନ ସ୍ତୁତ ତୁଷ୍ଟ ସ୍ଥିତ ପ୍ରଜ୍ଞା ସମୁଚ୍ଛେଦ, ଆତ୍ମାରେ ସନ୍ତୁଷ୍ଟ ହବ, ଆତ୍ମାରେ ସନ୍ତୁଷ୍ଟ କୃଷ୍ଣ ଯାହା ମତେ ଦେଇଛନ୍ତି ଯଦୃଚ୍ଛା ଲାଭ ସନ୍ତୁଷ୍ଟ, ଯେଭଳି ସ୍ଥିତିରେ ମୁଁ ରହିଛି, ଯେଭଳି ସ୍ୱାମୀ ସ୍ତ୍ରୀ ପୁତ୍ର କନ୍ୟା ଧନ ପରିବେଶ ଯାହା ମତେ ମିଳିଛନ୍ତି କୃଷ୍ଣଙ୍କର ଆଶୀର୍ବାଦ, ସନ୍ତୁଷ୍ଟ ମୁଁ ତ ହେବି, ଆଉ ଉପାୟ କିଛି ନାହିଁ, ସେ ମୋତେ ଏଇ ପରିସ୍ଥିତିରେ ହିଁ ପକେଇଛନ୍ତି। ପରିସ୍ଥିତିରୁ ବାହାରିବାରେ ଥିଲେ କୁନ୍ତି ପାଞ୍ଚଟା ଛୁଆକୁ ଧରିକି କ'ଣ ତାଙ୍କ ପୁଅ ଜଙ୍ଗଲକୁ ଯାଇଥିଲେ, ସେ ରାଜଧାନୀ ତିଆରି କରିଦେବେ, ସେ ସନ୍ତୁଷ୍ଟ ଥିଲେ, ଯାହା ଭଗବାନ ଦେଉଛନ୍ତି ଚାଲ ସେଥିରେ ବଞ୍ଚ। ମନୁଷ୍ୟ ଯେ ଦୁଃଖୀର ଦୁଃଖର ଗୋଟିଏ କାରଣ, ନିଜ ବ୍ୟବସ୍ଥାକୁ ସେ ବହୁତ ବିଶ୍ୱାସ କରେ, ସେ ଏତେ ଚତୁର, ଭଗବାନ ବ୍ୟବସ୍ଥାକୁ ସେ ବିଶ୍ୱାସ କରେ, ସେଥିପାଇଁ ମଣିଷ ହେଉଛି ଦୁଃଖୀ। କିଏ କେତେ ଦୁଃଖୀ, ବିଶେଷ କରି ଭକ୍ତ ଜୀବନରେ ବି ତୁମେ ଦେଖିଦିଅ, ମୁଁ ଖୋଲିକି କହିଦେଉଛି, ଭକ୍ତ ଜୀବନରେ କିଏ କେତେ ଦୁଃଖୀ ଭକ୍ତ ହେଲା ପରେ ବି, ଯାହାର ଯେତେ ନିଜ ଯୋଜନା ଅଛି, ଏଇଟା କରିଦେବି ଏମିତି କରିଦେବି, ଏଇଟା କରିଦେବି ଏମିତି କରିଦେବି, ନିଜ ଯୋଜନା ଯାହାର ଯେତେ ସେ ସେତେ ଦୁଃଖୀ। ଆଉ କିଏ ସୁଖୀ, ଯିଏ ଯେତେ ଗୁରୁକୃଷ୍ଣଙ୍କୁ ନିର୍ଭର, ଆପଣ ଯେଉଁ ଯୋଜନା କରିବେ ମୁଁ ଗ୍ରହଣ କରିବି, ମୁଁ କିନ୍ତୁ ରେଡ଼ିକି ରହିଛି। ଏ ଦୁଇଟା ହେଉଛି ସରଳ ଜିନିଷ, ଦୁଃଖ ସୁଖର ନହେଲେ ଜୀବନ, ଭକ୍ତି ଜୀବନ ଏତେ କଷ୍ଟ ନୁହେଁ, କ'ଣ ହବ କ'ଣ ନାହିଁ ମୁଁ କାହିଁ ଚିନ୍ତା କରିବାକୁ ଯିବି, ଆମେ ଚିନ୍ତା କରିକି ଆଜି ପର୍ଯ୍ୟନ୍ତ ଆମେ ଚିନ୍ତା କରି କ'ଣଟା କରିପାରୁଛୁ, ଆମେ ଚିନ୍ତା କରିକି ଜଗତରେ କିଛି ହେଉନି, ଆମ ଇଚ୍ଛାରେ କିଛି ହେଉନି, ଆଉ ପୁଣି ଚିନ୍ତା କାହିଁ କରିବାକୁ ଯିବି, ଚିନ୍ତା କରିବି ତ ଭଗବାନଙ୍କୁ ଚିନ୍ତା କରିବି, ବାସ୍ ଛାଡ଼, ଆମ କର୍ମ ଯେତିକି ମୁଁ କରିବା କଥା ମୁଁ କରିବି। ତାହେଲେ ତୁମେ ଆମେ କ'ଣ କରିବା, କାମନାଟାକୁ ଚେକ୍ କରିପାରିବା, ବ୍ୟବସ୍ଥାରେ କାମନାଟା ବଢ଼େ, ନିଜର ବ୍ୟବସ୍ଥାରେ କାମନାଟା ବଢି ବଢିଆ ଚାଲିବ, ଆମେ ନିଜ ବ୍ୟବସ୍ଥା କରୁଛେ ଏଇଟା ହେଲାନି, ଆଉ ପୁଣି ତାକୁ ତା ପାଇଁ କ'ଣ କରିବା, ତା ପାଇଁ କ'ଣ କରିବା, ସିମ୍ପୁଲ ଚାଳ ଘର ଗୋଟେ ଥିଲା, ଥଣ୍ଡା ଗରମ ସବୁ ହଉଥିଲା, ପୁରା ସବୁ ସବୁ ଥିଲା, ପୁରା ମଣିଷ ନିଜ ବ୍ୟବସ୍ଥା କଲା, କୋଠା କରିଦେବା, ପରିବେଶକୁ ସେମିତି ନଷ୍ଟ କଲା, କୋଠା କରିଦେବା, କୋଠା ପାଇଁ କ'ଣ ହେଲା, ଗରମ ହେଲା, ଗରମ ପାଇଁ କ'ଣ କରିବା, ଏସି କରିବାକୁ ପଡ଼ିବ, ଏସି କଲା ପରେ କ'ଣ ଦେହ ଖରାପ ହେଲା, ତାପରେ କ'ଣ କରିବ, ମେଡ଼ିକାଲ ଯିବ, ତାପରେ କ'ଣ ଔଷଧ ତିଆରି ହବ, ଦେଖ ଗୋଟିଏ ଜିନିଷ ଗୋଟିଏ ବ୍ୟବସ୍ଥାକୁ ଭୁଲ କରିଦିଆ ହେଲା, ଗୋଟିଏ ବ୍ୟବସ୍ଥାକୁ ଭୁଲ କରିଦିଆ ହେଲା, ବର୍ତ୍ତମାନ କେତିକି ସଫରିଂ ଆସିଗଲା, ମଣିଷର ନିଜର ବ୍ୟବସ୍ଥା ହିଁ କେବଳ ଦୁଃଖ। ଆଉ ବିଶେଷ କରି ଭକ୍ତମାନେ ସବୁବେଳେ କୃଷ୍ଣଙ୍କ ଉପରେ, ଗୁରୁଙ୍କ ଉପରେ, ଆଚାର୍ଯ୍ୟଙ୍କ ଉପରେ ଡିପେଣ୍ଡ କରିବା ଦରକାର, ଆପଣ ଯାହା ମତେ କରିବେ ଯେମିତି ନେବେ, ରଖିଲେ ଓଡ଼ିଆରେ କୁହନ୍ତି ରଖିଲେ ରଖିଲେ ମାରିବେ ମାରିଲେ ମାରିବେ, ତାହେଲେ ଆମ କାମନାଟାକୁ ଚେକ୍ କରିପାରିବା, ଧୀର ସ୍ଥିର ଗୋଟେ ହେଇପାରିବା। ଆଉ ସବୁବେଳେ ଯଦି କାମନା କାମନା ଗୋଟେ ମନ ଭିତରେ ପ୍ରୋଜେକ୍ଟ ରହିବ, ଅସ୍ଥିର ହେଲେ ତୁମେ ସବୁବେଳେ ଦୁଃଖୀ ହବ। ଆତ୍ମନିଏବ ଚିତ୍ତ ପ୍ରଜ୍ଞା ସଉଚ୍ଛତେ, ଆତ୍ମରେ ସନ୍ତୁଷ୍ଟ ହଉ, କେମିତି ସନ୍ତୁଷ୍ଟ ନା, କୃଷ୍ଣଙ୍କୁ ପ୍ରେ କର, ତାଙ୍କ ଆରେଞ୍ଜମେଣ୍ଟ ଯେଉଁ ବ୍ୟବସ୍ଥା ହେବ ସେଥିରେ ସନ୍ତୁଷ୍ଟ, ଆମ ଅର୍ଥ ହଉଛି ଏହା, ପୂର୍ବତଃ ଲେଖିବେ ସବୁ ପର୍ବରେ ଭାଗବତମରେ କୁହାଯାଇଛି ଯେ ବ୍ୟକ୍ତି ପୂର୍ଣ୍ଣ କୃଷ୍ଣ ଚେତନାରେ ଅଛି, ଅର୍ଥାତ୍ ଶୁଦ୍ଧ ଭାବରେ କୃଷ୍ଣ ଚେତନା ରତ ହୋଇଅଛି, ସେ ସାଧୁମାନଙ୍କର ସମସ୍ତ ଗୁଣ ଲାଭ କରିଛି। କିନ୍ତୁ ଯେଉଁ ବ୍ୟକ୍ତି ଏ ପ୍ରକାର ଦିବ୍ୟ ଚେତନା ନାହିଁ, ତାର କୌଣସି ସଦ୍ଗୁଣ ନାହିଁ, କାରଣ ଏ କଥା ନିଶ୍ଚିତ ଯେ ସେ ନିଜ ମାନସିକ କଳ୍ପନା ବିଳାସରେ ଭାସୁଛି। ସେଥିପାଇଁ ଏଠାରେ ପରିଷ୍କାର ଭାବରେ କୁହାଯାଇଛି ଯେ ବ୍ୟକ୍ତିକୁ ମାନସିକ କଳ୍ପନା ସମୃତ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗଲାଳସାକୁ ତ୍ୟାଗ କରିବାକୁ ହେବ। କୃତ୍ରିମ ଉପାୟରେ ଇନ୍ଦ୍ରିୟ ଭୋଗଲାଳସା ବନ୍ଦ କରାଯାଇ ନପାରେ, କିନ୍ତୁ ବ୍ୟକ୍ତି ଯଦି କୃଷ୍ଣ ସେବାରେ ରତ ହୋଇଯାଏ, ତାହେଲେ ବିନା ଚେଷ୍ଟାରେ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗଲାଳସା ସ୍ୱତଃ ବନ୍ଦ ହୋଇଯାଏ। କାମନାଟାକୁ ଆସୁଛି ନା, ସେବା କରିବାକୁ ପଡ଼ିବ, ଆମର କେତେ ଜିନିଷ କରିକି ଖାଲି କାମନାଟାକୁ ବନ୍ଦ କରିବାନି, ତାକୁ ଟ୍ରାନ୍ସଫର କରିବା, କାରଣ ଇନ୍ଦ୍ରିୟ ଅଛି, ମନ ଅଛି, ବୁଦ୍ଧି ଅଛି, ତୁମେ ନ କରି କେମିତି ବସିବ, କାମନାଟା କେମିତି କୃଷ୍ଣଙ୍କ ପାଇଁ ସେଟାକୁ ୟୁଜ୍ କରିବା, କୃତ୍ରିମ ଭାବରେ ହେଇପାରିବନି, ଭଗବାନଙ୍କର ସେବା ରତ ହେଲେ ପ୍ରବସ୍ତ ରଚନା କରୁଛନ୍ତି। ବ୍ୟକ୍ତି ଯଦି କୃଷ୍ଣ ସେବାରେ ରତ ହୋଇଯାଏ, ତାହେଲେ ବିନା ଚେଷ୍ଟାରେ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗଲାଳସା ସ୍ୱତଃ ବନ୍ଦ ହୋଇଯାଏ। ତେଣୁ ବ୍ୟକ୍ତି ବିନା ଦ୍ୱିଧାରେ କୃଷ୍ଣ ସେବାରେ ରତ ହେବା ଉଚିତ, କାରଣ ଭକ୍ତି ଯୋଗ ବ୍ୟକ୍ତିକୁ ଦିବ୍ୟ ଚେତନା ସ୍ତର ଲାଭ କରିବାରେ ସାଙ୍ଗେ ସାଙ୍ଗେ ସାହାଯ୍ୟ କରେ। ଯେ ମହାତ୍ମା ସେ କଥା ଭଲ ରକମରେ ଅନୁଭବ କରିଥାନ୍ତି, ଯେ ସେ ପରମେଶ୍ୱରଙ୍କର ନିତ୍ୟ ଦାସ ଅଟନ୍ତି ଏହା ଜାଣିପାରି ସେ ସର୍ବଦା ସନ୍ତୁଷ୍ଟ ରୁହନ୍ତି। ଦାସ ମାଲିକ ଲୋକ ଚାକର ଲୋକ କ'ଣ କରିବେ, ମାଲିକ ଯାହା ଦେଲା ସେଥିରେ ସନ୍ତୁଷ୍ଟ ହବ, ଅସନ୍ତୁଷ୍ଟ ହେଲେ ତୁମର କ'ଣ ଲାଭ ବି କ'ଣ ହବ, ତୁମେ ତ ପାଇପାରିବନି, ତୁମେ ତ ଚାକର। ସେ କଥା ସେ କହୁଛି ଦିବ୍ୟ ଶରୀରରେ ଅବସ୍ଥାନ କରୁଥିବା ଏ ପ୍ରକାର ମହାତ୍ମାଙ୍କର କ୍ଷୁଦ୍ର ଭୌତିକ କାମନା ସମ୍ପୃକ୍ତ ଇନ୍ଦ୍ରିୟ ସୁଖ ଭୋଗର ଲାଳସା ନଥାଏ, ବରଂ ସେ ତାଙ୍କର ସ୍ୱରୂପ ସ୍ଥିତିରେ ଅବସ୍ଥାନ କରି ଅର୍ଥାତ୍ ଶାଶ୍ୱତ ଭାବେ ଭଗବାନଙ୍କର ସେବାରେ ତୋଇ ବରାବର ଆନନ୍ଦ ଅନୁଭବ କରିଥାନ୍ତି। ସେ କଥା କହିଲେ କାମନାଟା କ'ଣ, କାମନାଟା ଗୋଟେ ତୁଚ୍ଛ ଜିନିଷ, ଆଉ ଯୋଜନାଟା ଯେତେ ମନୁଷ୍ୟର ସୁଖ ତାର କିଛି ନାହିଁ। ଗୋଟେ କ'ଣ କୁହାଯାଏ, ମନ ସମୃତ ଶବ୍ଦରେ ଲାଗିଛି ନା, ମନ କଳ୍ପିତ, ମନ ଭାବେ ସେଇଟା ସୁଖ ଦୁଃଖ, ଗୋଟେ ମନର ଗୋଟେ ମାନନତା କୁହାଯାଏ, ମନ ଗୋଟେ ମାନୁଛି ଏତେ ସୁଖ ଅଛି। କିନ୍ତୁ ବିବାହ ପୂର୍ବରୁ ଲୋକ କ'ଣ ହୁଅନ୍ତା, କ'ଣ ଭାବିଲେ କ'ଣ ସୁଖ, ବହୁତ ସୁଖ ଭାବିଦେବ, ତାପରେ ବିବାହ, ତାପରେ କ'ଣ କହିବାର ନା, ଗୋଟେ ସନ୍ତାନ ହେଲେ ବହୁତ ସୁଖ, ଆରେ ବହୁତ ସୁଖ କ'ଣ ଅଛି, ଏଇଟା ମନ ଗୋଟାକୁ ବହୁତ ବନେଇ ଦେଉଛି, ଏଇଟା ଗୋଟେ ମନ ସମୃଦ୍ଧ ଏଟା କୁହାଲା। ଆଉ କ'ଣ ଯେତେ ଜଗତର ଯେତେ ଯେତେ ଜିନିଷ ରହିଛି ସବୁ ମନରେ ତିଆରି ହେଇଛି। ସେଥିପାଇଁ ପ୍ରଜାହତି ଯଦା କାମାନ ସର୍ବାନ ସ୍ଥିତ ପ୍ରଜ୍ଞା କା ଭାଷ, ତାର ଉତ୍ତର ଏଇଟା ଦେଲେ ସମସ୍ତ କାମନା କାମନା ତ ମୁକ୍ତ ହେଇପାରିବନି। ପୂର୍ବ ଦେବ ଲେଖିଲେ ଆମେ ଦାସ, ଆମେ ସନ୍ତୁଷ୍ଟ ହେବାକୁ ପଡ଼ିବ, କୃଷ୍ଣଙ୍କ ସେବାର ରତ ହେବାକୁ ପଡ଼ିବ, ତାଦ୍ୱାରା କୃଷ୍ଣଙ୍କର କୃପାପ୍ରାପ୍ତ ହେଲେ ଆମେ ସମସ୍ତ କାମନାରୁ ବିଦୂରିତ ହେବା। ନହେଲେ ଏସବୁ ମଠ ମନ୍ଦିର କରିବା କିଛି ଆବଶ୍ୟକ ନଥିଲା, ସେବାର ଫଳ ତୁମେ ଜାଣିପାରୁନ, ମୁଁ ସେବା କଲେ କ'ଣ ମୋର ଲାଭ ହେବ, ତୁମେ କେଉଁ ଉଦ୍ଦେଶ୍ୟରେ କର, ଆଟଲିଷ୍ଟ ତୁମ ଟାଇମ୍ଟା, ତୁମ ସମୟଟା, ତୁମ ମନଟା ଯେଉଁ ପାଗଳା ଆଡ଼େ ତୁମକୁ ନେଇ ପଳେଇଥାନ୍ତା, କମସେ କମ ତୁମେ ସେତିକି ସମୟ ବଞ୍ଚିଗଲ। ଜଣେ ଜଣେ ପ୍ରଶ୍ନ କରନ୍ତି, ମୁଁ ତ ସେବା କରୁଛି, ମୋର ସେବା ଜ୍ଞାନ ବି ଆସୁ, ଭାଇ ଜ୍ଞାନ ନ ଆସିଲେ ତୁ କରିଲୁ ବାପା, ତୋର ଜ୍ଞାନ ନଥାଉ କୃଷ୍ଣଙ୍କର ଜ୍ଞାନ ଅଛି, କମସେ କମ ତୋର ଏନଗେଜମେଣ୍ଟ ଦ୍ୱାରା ତୋର ପାଗଳା ମନକୁ ତୁ ଲଗେଇ ଦେଇପାରୁଛୁ ଗୋଟେ କର୍ମରେ, ନ ତତେ ଏନଗେଜମେଣ୍ଟ ନ ଦିଆଯିବ ତାହେଲେ କ'ଣ ହବ, ସେବା ନ କଲେ କ'ଣ ହବ, ମୁଣ୍ଡର ମୁଣ୍ଡର ତ ବିନ୍ଧିବ, ତୁମର ଯେମିତି ବିନ୍ଧୁଛି ବିରଡ଼ି ମାରୁଛି ତୁମ ମୁଣ୍ଡକୁ, ସେମିତି ଘୁରୁଛ, କାମ ନାହିଁ ନା, କାମ ନଥିଲେ କ'ଣ ହବ, କାମ ନଥିଲେ ଦଶ ଦାସ ବସିବ ମୁଣ୍ଡ ଇଆଡ଼େ, ଷଣ୍ଢଟା ଦେଖୁନା, ଷଣ୍ଢର କିଛି କାମ ଅଛି, ସେ ମୁଁ ସେଇ ବାଲେଶ୍ୱର ଦେଖୁଥିଲି ସେଇ ଥିଲି, ତାର କିଛି କାମ ନାହିଁ, ତୋର ତ କିଛି କାମ ନାହିଁ, ସେ ବାଡ଼ଟା ଉଠେଇସି ଦେ, ତୋର କ'ଣ କାମ ନା, ଖାଲି ବୁଲୁଛି, ତା ଫଳ ହଉନି, ଅଣ୍ଡିଆ ସେଇଆ କରିବ ନା, ଖୋଲିଲେ ତାର ଚିନ୍ତା ଯେ କାନ୍ଧରେ ଜଳେ ପଡ଼ିବ, ଷଣ୍ଢର କିଛି ନାହିଁ, ମନ ହେଉଛି ସେଇଭଳିଆ ମନେ, କିଛି ଜଣେ ଦଶ ଦାସ କୁଆଡ଼େ ପଶିବ, ଏ କଥା ତା କଥା ଏ କଥା, ଆରେ କମସେ କମ ତୁମକୁ ଏନଗେଜମେଣ୍ଟ ମିଳିଯାଉଛି ନା, ତୁମେ ଜାଣିପାରୁନ ତୁମର କିଛି ନହେଲେ ପୁଣ୍ୟଟା ହବ, ଅଶ୍ରଦ୍ଧାର କଲେ ବି ଅଶ୍ରଦ୍ଧାର କଲେ ତୁମର ଭକ୍ତି ହବ, ସେବାଟା କର, କମସେ କମ ତୁମ ମାନସିକ ମନଟା ଯେଉଁଟା ପଳେଇଯାଉଛି ନା, ତାକୁ ରଖିପାରିବ, ତୁମେ ରୋକିପାରିବ, ମାନେ ମନକୁ ଟାଣି ଘୋଷାନି ପକେଇଦେବ ଆଉ, ପୂର୍ବ ସେଇଟା କହୁଛନ୍ତି ଆଉ, କାମନାଟାକୁ ତୁମେ ରୋକିପାରିବନି, କାମନାଟାକୁ ଏଇଭଳି ଭଗବାନ ଭଗବାନଙ୍କ ସେବା କରି 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 ତାଙ୍କ କରୁଣା ପ୍ରାପ୍ତ ହେଇକି ଏଣେ ଶ୍ରବଣ କୀର୍ତ୍ତନ ଚାଲିଥିବ, ଏଣେ ଭଗବାନଙ୍କ ପ୍ରଭୁଙ୍କର ସେବା ଚାଲିଥିବ, ଏଣେ ପ୍ରାର୍ଥନା ଚାଲିଥିବ, କେତେ କଲାପରେ ଗୋଟେ ଜୀବନ ମନଟାକୁ ଅଟକା ହେଉଛି ନା, ଗୋଟେ ଛୋଟିଆ କାମ, ଏଇଟା ଅନନ୍ତ ଜନ୍ମର ବିଷୟ ଭୋଗି ଭୋଗି ସେ ଆସିଛି, ଅନାଦି କାଳରୁ ମନ ସହିତ ବିଷୟ ଇନ୍ଦ୍ରିୟମାନଙ୍କର ସମ୍ପର୍କ ରହିଛି, ପୁରୁଣା ଜିନିଷଟା ଏଇଟା ଦୁଇଟା ଜିନିଷରେ ଆମକୁ ତାକୁ ରଖିପାରିବା, କେତେଟା ଫ୍ୟାକ୍ଟର ଏ ତିନି ଜିନିଷ ସବୁ ଆମ ସମ୍ପ୍ରଦାୟ, ସେପାଇଁ କେବଳ ଶ୍ରବଣ କୀର୍ତ୍ତନ କେବଳ ସେବାକୁ ରଖାଗଲାଣି, ସେବା କରିବ ପୂର୍ବତନ ସବୁବେଳେ ପ୍ରୋଗ୍ରାମ୍ସ ସ୍ପିରିଚୁଆଲ ପ୍ରୋଗ୍ରାମ୍ସ, ସେବା ସହିତ ଶ୍ରବଣ ନିଜର ଚପ, ତାପରେ ଭଗବାନ ପ୍ରାର୍ଥନା, ଏସବୁ ମିଶିଲେ ଗୋଟେ ଜୀବ ଚେତନଶୀଳ ହବ, ତାର କାମନାଟାକୁ ରଖିପାରିବ। ଭଗବାନ ଏଡ଼ ସ୍ଥିତ ପ୍ରଜ୍ଞା ଲକ୍ଷଣ କହିକି ତାର ଅବଶିଷ୍ଟ ଯେଉଁ ଲକ୍ଷଣ ତା ପରବର୍ତ୍ତୀ ଶ୍ଳୋକରେ ସବୁ କହିବେ, କାଲିକି ଆମେ ଶ୍ରବଣ କରିବା। ହରେ କୃଷ୍ଣ, ଜୟ ଶ୍ରୀମଦ୍ ଭଗବତ ଗୀତା, କି ଜୟ ଶ୍ରୀ ପ୍ରଭୁପାଦ, କି ଜୟ ଶ୍ରୀ ଗୁରୁଦେବ, କି ଜୟ।